वासुदेवाय ओम नमो भगवते वासुदेवाय। श्रीमद् भागवतम दशम स्कंध 45 अध्याय श्लोक 14 मयि भृत्या उपासिने मयि भृत्या उपासिने भवतो विबुधादयः भवतो विबुधादयः। बलिं हरन्त्या वनतः बलिं हरन्त्या वनतः किमुतानि नराधिपः किमुतानि नराधिपः। मयि भृत्या उपासिने भवतो विबुधादयः बलिं हरन्त्या वनतः किमुतानि नराधिपः। मयि भृत्या उपासिने भवतो विबुधादयः बलिं हरन्त्या वनतः विबुधादयः बलिं हरन्त्या वनतः किमुतानि नराधिपः। मयि भृत्या उपासिने भवतो विबुधादयः बलिं हरन्त्या वनतः किमुतानि नराधिपः। मयि भृत्या उपासिने भवतो विबुधादयः बलिं हरन्त्या वनतः किमुतानि नराधिपः। शब्दांबा मयि मुं जैसे बड़े वृत्ति सेवक रूपरे उपासिने सेवारे उपस्थित भवतः आपन कर विबुध देवता आदय इत्यादि बलिं उपहार हरंती आणिबे अवनतः विनय सहकारे अवनत होई किमुत आउ कहिवार कौन अच्छी अन्यान्य नर मनुष्य अधिपाह पति अधिपाह पतिगण कर पति पति अनुवाद आपण पार्षद गण मध्यरे आपण व्यक्तिगत सेवक रूप से मो उपस्थित रहिले समस्त देवता और अन्यान्य महान व्यक्तिगण अवनत मस्तक आगमन करी आपन को उपहार प्रदान करिवे। नरपति गण का कथा आउ कौन कहिबा भागवतरे स्वल्प भागवत रही भगवान कृष्ण पुनर्वार उग्रसेन को आश्वस्त करी कहिछन्ति जे निश्चिंत भाव से सिंहासन आरोहण करिबा उचित। नमो विश्वाय कृष्ण पृष्ठाय भूतले श्रीमते भक्ति स्वरूप दामोदर स्वामी के नाम में नमो सद्भक्त मनाय मणिपुर भगवान को प्रभुपाद रस पान की धारण बताए हरे कृष्ण। तेणु आज जो परिस्थिति रही थी ये अनुभव करते कहीं विभिन्न स्थान लिखा होती नीरवता रक्षा कर गोटे आश्रम पंडिचेरी अरविंद आश्रम देखे ଏଠି ନିରବତା ରକ୍ଷା କରି ରଖାଯାଇଛି ଏମିତିକି ଫୋନ ମଧ୍ୟ ଆମେ ଫୋନ ସାଇଲେଣ୍ଟ ମୋଡ ରଖିଲେ ମଧ୍ୟ ସେ କହିଲେ ନା ନା ତୁମେ ବନ୍ଦ କରିବାକୁ ପଡିବ ସାଇଲେଣ୍ଟ ମୋଡ ନାହିଁ ନିରବତା ରକ୍ଷା କରି ତେଣୁ ନିରବତା ରକ୍ଷା କରିବାର ଆବଶ୍ୟକତା ଏଇଭଳି ଭାବେ ରହିଛି। ନିରବ ଯୋଉ ଭଗବତ ଗୀତାରେ ଭଗବାନ କହିଛନ୍ତି, ମୌନି କଥା କହିଛନ୍ତି, ମୌନି ହେବା ପାଇଁ। ମୌନି ହେବାର ଅର୍ଥ ଯେ କିଛି କହିବ ନାହିଁ ତା ନୁହଁ। ମୌନି ହେବାର ଅର୍ଥ ଭଗବାନଙ୍କ ଛଡ଼ା ଅନ୍ୟ କିଛି କହିବ ନାହିଁ। ଯଦି ଆମେ ଭଗବାନ କଥା ଜାଣିନାହିଁ ତାହେଲେ ଚୁପ୍ ରହିବା, ନହେଲେ ଭଗବାନ କଥା କହିବା, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଯାହା ତେଣୁ ଆଜିର ଯୋଉ ପ୍ରସଙ୍ଗ ରହିଛି, ଗତକାଲି ଆମର ଶିବା ତ୍ରିଲୋକନାଥ ପ୍ରଭୁ କହିଥିଲେ, ତେଣୁ ସେଇ କଥାକୁ ଆମେ ଆଗେଇ ନେବା। ଭଗବାନ ମଥୁରାରେ ରହିଛନ୍ତି, ବୃନ୍ଦାବନରେ ପାଖାପାଖି 10 ବର୍ଷ 8 ମାସ ପର୍ଯ୍ୟନ୍ତ ଭଗବାନଙ୍କ ଲୀଳା ହେଲା। ତେଣୁ 11 ବର୍ଷରୁ 22 ବର୍ଷ ପର୍ଯ୍ୟନ୍ତ ମଥୁରା ଲୀଳା ଚାଲିବ, ଆଉ 11 ବର୍ଷ ଚାଲିବ ମଥୁରା ଲୀଳା। ତେଣୁ ମଥୁରା ଲୀଳାରେ ଭଗବାନଙ୍କର ବର୍ତ୍ତମାନରେ ପ୍ରବେଶ କରିଛନ୍ତି, ପ୍ରଥମେ କଂସକୁ ହତ୍ୟା କରିଛନ୍ତି। କଂସକୁ ହତ୍ୟା କଲା ପରେ ପିତାମାତାଙ୍କୁ ଏବଂ ଅନ୍ୟମାନଙ୍କୁ ସବୁ ବନ୍ଦୀ ହେଇକି ରହିଥିଲେ ତାଙ୍କୁ ଉଦ୍ଧାର କରିଛନ୍ତି। ତାଙ୍କ ପିତାମାତା ଯେତେବେଳେ ଦେଖିଲେ କୃଷ୍ଣ ଏବଂ ବଳରାମ, ସେ ଯଦିଓ ଚାହୁଁଥିଲେ ତାଙ୍କୁ ଆଲିଙ୍ଗନ କରିବା ପାଇଁ, କିନ୍ତୁ ସେ ଯେତେବେଳେ ଜାଣୁଛନ୍ତି ଯିଏ ହେଉଛନ୍ତି ସ୍ୱୟଂ ଭଗବାନ, ତାଙ୍କୁ କେମିତି ଆଲିଙ୍ଗନ କରିବେ, ତେଣୁ ସେ ଆଲିଙ୍ଗନ କରିପାରୁନଥିଲେ। ତେଣୁ ଭଗବାନ ଅନ୍ତର୍ଯ୍ୟାମୀ, ସେ ପିତାମାତାଙ୍କର ଅନ୍ତର କଥା ଜାଣି ଏଭଳି ଭାବରେ ଯୋଗ ମାୟାର ବିସ୍ତାର କଲେ ଯେ ସିଏ ପୁଣି ଭୁଲିଗଲେ, ଐଶ୍ୱର୍ଯ୍ୟ ଭୁଲିଗଲେ, କୃଷ୍ଣ ଏବଂ ବଳରାମଙ୍କୁ ନିଜ ପୁତ୍ର ଜ୍ଞାନ କରି ତାଙ୍କୁ ଆଲିଙ୍ଗନ କରିଛନ୍ତି। ତେଣୁ ବର୍ତ୍ତମାନ କୃଷ୍ଣ ଏବଂ ବଳରାମ ବି ଆସୁଛନ୍ତି ଏ ଜରାସନ୍ଧ ପାଖକୁ, ସରି ଉଗ୍ରସେନ ପାଖକୁ, କଂସର ପିତା ଉଗ୍ରସେନ। ତେଣୁ ଉଗ୍ରସେନଙ୍କୁ ଉଗ୍ରସେନ ମଧ୍ୟ ବନ୍ଦୀ କରିଥିଲେ କଂସ, ତେଣୁ ବନ୍ଦୀମୁକ୍ତ କରି ତାଙ୍କୁ ବର୍ତ୍ତମାନ ଅନୁରୋଧ କରୁଛନ୍ତି, ଆପଣ ରାଜା ହୁଅନ୍ତୁ। ପୂର୍ବ ଶ୍ଳୋକ ସେ କଥା କୁହାଯାଇଥିଲା, ଆହ ତସ୍ମା ମହାରାଜ ରଜାସ୍ତୁ ମରସି ଯଜାତି ଦୁଭୀର ନାଶିତବ୍ୟଂ ଉପାସନେ। ଯଜାତି ମହାରାଜଙ୍କ ସାପ ଆପଣ ଜାଣିଥିବେ ନବମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଯଜାତି ମହାରାଜ ଯିଏକି ବହୁତ ପ୍ରସିଦ୍ଧ ରାଜା ଥିଲେ, ଶ୍ରୀ ଚନ୍ଦ୍ରବଂଶର ରାଜା ଯଜାତି ମହାରାଜ, ସିଏ ହେଉଛନ୍ତି ନୌଶଙ୍କର ପୁତ୍ର। ନୌଶଙ୍କର ଯୋଉ ପୁତ୍ରମାନେ ଥିଲେ, ଯତି ଯଜାତି ଇତ୍ୟାଦି ସବୁ ଥିଲେ, ଯତି ହେଉଛନ୍ତି ଶ୍ରେଷ୍ଠ ପୁତ୍ର, କିନ୍ତୁ ସିଏ ରାଜଶାସନ ନୌଶ ଏତେ ପ୍ରସିଦ୍ଧ ରାଜା ଥିଲେ ଯିଏକି ସିଏ ପୃଥିବୀର ରାଜା ହେଇକି ମଧ୍ୟ ଦେବତାମାନଙ୍କ ସହିତ ସ୍ୱର୍ଗରେ ଅସୁରମାନଙ୍କ ସହିତ ଯୁଦ୍ଧ କରିଥିଲେ, ସରି ଦେବତାମାନଙ୍କର ଇନ୍ଦ୍ର ହେଇଥିଲେ। କାରଣ ଇନ୍ଦ୍ର ଯେତେବେଳେ ବର୍ଣ୍ଣନା କରାଯାଇଛି ଭାଗବତ ଷଷ୍ଠ ସ୍କନ୍ଧରେ, ବୃତ୍ରାସୁର ପ୍ରାଖ୍ୟାନ ରହିଛି, ବୃତ୍ରାସୁର ଯୋଉ ରହିଥିଲେ ବୃତ୍ରାସୁର ନୁହଁ, ସେ ଆଗରୁ ଥିଲେ ବିଶ୍ୱରୂପ। ବିଶ୍ୱରୂପ ହେଉଛନ୍ତି ତୋଷ୍ଟାଙ୍କର ପୁତ୍ର, ଇନ୍ଦ୍ରଙ୍କର ଭାଇ ତୋଷ୍ଟା, ଦ୍ୱାଦଶ ଆଦିତ୍ୟ ରହିଛନ୍ତି। କିଏ କିଏ ସେମାନେ ହେଉଛନ୍ତି ବିଭୁଷଣ, ଅର୍ଜମା, ଉଷା, ତୋଷ୍ଟା, ସବିତା, ଭଗ, ତାପରେ ଧାତା, ବିଧାତା, ବରୁଣ, ମିତ୍ର, ଶକ୍ର, ଉରୁକ୍ରମ, ଏମାନେ 12 ଜଣ ହେଉଛନ୍ତି ଦ୍ୱାଦଶ ଆଦିତ୍ୟ। ଉରୁକ୍ରମ କହିଲେ ଭଗବାନ ବାମନ ଦେବ, ଏବଂ ଦ୍ୱାଦଶ ଆଦିତ୍ୟ ଏମାନେ ହେଉଛନ୍ତି ଅଦିତିଙ୍କର ପୁତ୍ର, କଶ୍ୟପ ଏବଂ ଅଦିତିଙ୍କ ପୁତ୍ର। ତେଣୁ ଇଏ ଯୋଉ ଦ୍ୱାଦଶ ଆଦିତ୍ୟ ଅଛନ୍ତି, ଇନ୍ଦ୍ର ହେଉଛନ୍ତି, ତାଙ୍କର ନାମ ଥିଲା ପୁରନ୍ଦର, କିନ୍ତୁ ସିଏ ଷଷ୍ଠ ସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି, ସିଏ ଯେତେବେଳେ ତାଙ୍କର ଗୁରୁ ଆସିଲେ, ଦେବତାମାନଙ୍କର ଗୁରୁ ହେଉଛନ୍ତି ବୃହସ୍ପତି ଆସିଲେ, ସେହି ସମୟରେ ଇନ୍ଦ୍ର ଏତେ ଏ ଯୋଉ ରହିଛି ବିଭିନ୍ନ ପ୍ରକାର ସ୍ୱର୍ଗର ଐଶ୍ୱର୍ଯ୍ୟ ରହିଛି, ସେ ମଦମତ୍ତରେ ମଦମତ୍ତ ହେଇ ଗୁରୁଦେବ ଆସିବା ଦେଖି ମଧ୍ୟ ସେ ତାଙ୍କର ଆସନରୁ ଉଠି ତାଙ୍କୁ ସମ୍ମାନ ଜଣେଇଲେ ନାହିଁ। ତେଣୁ ଯେତେବେଳେ ଜାଣିଲେ ବୃହସ୍ପତି, ଜାଣିଲେ ଇନ୍ଦ୍ରଙ୍କର ସ୍ୱଭାବ ବଦଳି ଯାଇଛି, ତେଣୁ ସେ ପଳେଇଗଲେ। ଖାଲି ପଳେଇକି ନିଜ ଆଶ୍ରମକୁ ଗଲେ ନାହିଁ, ସେ ଲୁଚିଗଲେ। ତେଣୁ ଯେତେବେଳେ ତାପରେ ଇନ୍ଦ୍ରଙ୍କର ଆସିଲା, ନିଜର ଭୁଲ ବୁଝିପାରିଲେ, ଜ୍ଞାନ ଫେରିଲା, ନିଜର ଭୁଲ ବୁଝିପାରିଲେ, ସେତେବେଳେ ସେ ଦେବତାମାନଙ୍କ ସହିତ ଯାଇକିରି ପହଞ୍ଚିଲେ ବୃହସ୍ପତିଙ୍କ ଆଶ୍ରମରେ ଦେଖିଲା ବେଳକୁ ବୃହସ୍ପତି ନାହାନ୍ତି। ତେଣୁ ସେ କଥା ସାଙ୍ଗେ ସାଙ୍ଗେ ଜାଣିଗଲେ ଅସୁରମାନେ ଶୁକ୍ରାଚାର୍ଯ୍ୟଙ୍କ ନେତୃତ୍ୱରେ ଯୁଦ୍ଧ କରି ଦେବତାମାନଙ୍କୁ ପରାସ୍ତ କରିଦେଲେ। ତେଣୁ ଦେବତାମାନେ ଯାଇ ବ୍ରହ୍ମାଙ୍କ ପାଖରେ ପୁଣି ଶରଣ କଲେ। ତେଣୁ ବ୍ରହ୍ମା କହିଲେ ଠିକ ଅଛି, ଏଇ ତୋଷ୍ଟାଙ୍କର ପୁତ୍ର ହେଉଛନ୍ତି ବିଶ୍ୱରୂପ, ସେ ବିଶ୍ୱରୂପଙ୍କୁ ସେ ତାଙ୍କର ପୁଣି ଗୁରୁ କରିଥିଲେ। କିନ୍ତୁ ବିଶ୍ୱରୂପ ଗୁରୁ କରିବାରୁ ସେ ତାଙ୍କୁ ଯୋଉ ନାରାୟଣ କବଚ ପ୍ରଦାନ କଲେ। ନାରାୟଣ କବଚ ଏତେ ପ୍ରସିଦ୍ଧ କବଚ ଯେ ସେଇ ନାରାୟଣ କବଚ ପ୍ରାପ୍ତ ହେଇକି ସେ ଅସୁରମାନଙ୍କ ବିରୁଦ୍ଧରେ ପୁଣି ଯୁଦ୍ଧ ମାନେ ତାଙ୍କ ସହିତ ପୁଣି ତାଙ୍କୁ ପରାସ୍ତ କରି ପୁଣି ଜୟଲାଭ କଲେ, ପୁଣି ସ୍ୱର୍ଗର ଆସନ ଗ୍ରହଣ କଲେ। କିନ୍ତୁ ବିଶ୍ୱରୂପକୁ ପୁଣି ସେ ହତ୍ୟା କରିଦେଲେ, କାହିଁକି ନା ବିଶ୍ୱରୂପ ଯଦିଓ ପ୍ରତ୍ୟକ୍ଷ ଭାବରେ ଦେବତାମାନଙ୍କ ପାଇଁ ଯଜ୍ଞ କରୁଥିଲେ, ଆହୁତି ଦେଉଥିଲେ, କିନ୍ତୁ ପରୋକ୍ଷ ଭାବରେ ତାଙ୍କର ମାତାଙ୍କର ଯୋଉ ବଂଶ ଥିଲା ସେ ଅସୁର ବଂଶ, ଅସୁରମାନଙ୍କ ବଂଶ ପାଇଁ ମଧ୍ୟ ତାଙ୍କର ବୃଦ୍ଧି ପାଇଁ ମଧ୍ୟ ଯଜ୍ଞରେ ଆହୁତି ପ୍ରଦାନ କରୁଥିଲେ। ସେତେବେଳେ ଜାଣିଗଲେ ଅବଶ୍ୟ ବ୍ରହ୍ମା କହିଥିଲେ ଏକଥା ଇନ୍ଦ୍ରଙ୍କୁ ଯେ ତାଙ୍କର କିଛି ଦୋଷ ଅଛି ସେଇଟାକୁ ଧରିବ ନାହିଁ, କିନ୍ତୁ ସେ କ୍ରୋଧରେ ସେ ସବୁ ଭୁଲିଗଲେ, ତାଙ୍କୁ ହତ୍ୟା କରିଦେଲେ। ତେଣୁ ହତ୍ୟା କରିଦେଲା ପରେ ଏଇ ଯେ ବ୍ରହ୍ମ ହତ୍ୟା ପାପ ଲାଗିଲା, ସେଥିପାଇଁ ସେ ଯାଇକି ଛୁପିକି ରହିଲେ। ତେଣୁ ସେଇ ସମୟରେ ଏଇ ଯୋଉ ନହୁଷ, ଏଇ ନହୁଷ ଇନ୍ଦ୍ର ହେଇଥିଲେ, କିନ୍ତୁ ଇନ୍ଦ୍ର ହେଇକରି ଇନ୍ଦ୍ର ପ୍ରତି ଆମର ଯୋଉ ରହିଛନ୍ତି ବ୍ରହ୍ମାଙ୍କର ଗୋଟେ ଦିନରେ 14 ମନୁ ଆସନ୍ତି, ପ୍ରତି ମନୁଙ୍କ ସମୟରେ ଏ 7 ପରିବର୍ତ୍ତନ ହୁଏ, ତା ଦେହରୁ ଇନ୍ଦ୍ର ମଧ୍ୟ ପରିବର୍ତ୍ତିତ ହୁଅନ୍ତି। କିନ୍ତୁ ଇନ୍ଦ୍ର ପରିବର୍ତ୍ତିତ ହେଲେ ମଧ୍ୟ ତାଙ୍କର ପତ୍ନୀ ସତୀ ପରିବର୍ତ୍ତିତ ହୁଅନ୍ତି ନାହିଁ, ଯିଏ ଇନ୍ଦ୍ର ହେବେ ସେ ତାଙ୍କର ପତ୍ନୀ ହେବେ ସତୀଦେବୀ। ତେଣୁ ନୌସରେ ଯେବେ ଇନ୍ଦ୍ର ହେଇଗଲେ ସେତେବେଳେ ସେ କହିଲେ ମୁଁ ସତୀଦେବୀଙ୍କୁ ଉପଭୋଗ କରିବି। ତେଣୁ ଯେହେତୁ ତାଙ୍କର ସ୍ୱାମୀ ଉପସ୍ଥିତ ଅଛନ୍ତି, ତେଣୁ ସେ ଆଉ କୌଣସି ପୁରୁଷ ସଙ୍ଗ କରିପାରିବେ ନାହିଁ। ତେଣୁ ଯାହା ହଉ, ତାପରେ ସେ ଏଇଭଳି ଭାବେ ବ୍ୟବସ୍ଥା କରିଥିଲେ ଯେ ନୌଷ ଯଦି ଗୋଟେ ଶିବିକାରେ ବହନ ହେଇକି ଆସିବେ, ଯୋଉ ଶିବିକାକୁ ଋଷିମାନେ ବହନ କରିବେ, ତାହେଲେ ସେ ତାଙ୍କୁ ଗ୍ରହଣ କରିବେ। ତେଣୁ ଯେତେବେଳେ ଶିବିକାରେ ସେ ଆସିଥିଲେ, ସେ ଏତେ କାମ ପୁରା ହେଇଯାଇଥିଲେ, ସେ ଋଷିମାନଙ୍କୁ ମଧ୍ୟ ପରାଘାତ କରିଥିଲେ। ସର୍ପ ସର୍ପ ମାନେ ଶୀଘ୍ର ଚାଲ, ତେଣୁ ଜଣେ ଋଷି ତାଙ୍କୁ ଅଭିଶାପ ଦେଲେ, ତେଣୁ ସର୍ପ ହେଇଯା, ତେଣୁ ସେ ସର୍ପ ହେଇଯାଇଥିଲେ। ତାପରେ ଅବଶ୍ୟ ମହାଭାରତ ବର୍ଣ୍ଣନା କରାଯାଇଛି, ଯୁଧିଷ୍ଠିର ମହାରାଜ ସହିତ ଯେତେବେଳେ ଆଳାପ କଣ କଥାବାର୍ତ୍ତା ହେଇଛନ୍ତି, ତାପରେ ସେ ସାପରୁ ମୁକ୍ତ ହେଇଛନ୍ତି। ତେଣୁ ନୌସଙ୍ଗ ପରେ ଯତି ରାଜା ହେବା କଥା ଜ୍ୟେଷ୍ଠ ପୁତ୍ର ହିସାବରେ, କିନ୍ତୁ ସେ ରାଜ୍ୟଭାର ନେବା ପାଇଁ ଚାହିଁଲେ ନାହିଁ, ଭଗବାନଙ୍କ ଭଜନ କରିବା ପାଇଁ ସେ ରାଜ୍ୟ ଶାସନ ଗ୍ରହଣ କରିବା ପାଇଁ ଚାହିଁଲେ ନାହିଁ। ତେଣୁ ଯଯାତି ରାଜା ହେଲେ, ଯଯାତି ଯୋଉ ବିବାହ କରିଥିଲେ ଶର୍ମିଷ୍ଠାଙ୍କୁ, ବିବାହ କରିଥିଲେ ଦେବଯାନୀଙ୍କୁ, ଦେବଯାନୀ ହେଉଛନ୍ତି ଶୁକ୍ରାଚାର୍ଯ୍ୟଙ୍କର କନ୍ୟା। ତେଣୁ ଦେବଯାନୀଙ୍କୁ ସେ ଯେତେବେଳେ ବିବାହ କରିଥିଲେ, ସେ ଗୋଟେ କଣ୍ଡିସନ ଥିଲା ଯେ ଶର୍ମିଷ୍ଠା ଯିଏକି ସେ ସମୟରେ ରାଜା ଯିଏ ଥିଲେ ବୃଷପ୍ରଭାଙ୍କର କନ୍ୟା, ତାଙ୍କ ସହିତ ସଙ୍ଗ କରିବେ ନାହିଁ। ତେଣୁ କିନ୍ତୁ ଯେହେତୁ ସେ ଶର୍ମିଷ୍ଠା ଯୋଉଠି ରାଜକନ୍ୟା, ସେ ମଧ୍ୟ ଆଙ୍କୁ ପ୍ରାର୍ଥନା କଲେ ସଙ୍ଗ କରି ପୁତ୍ର ସନ୍ତାନ ଉତ୍ପନ୍ନ କରିବା ପାଇଁ। ଦେବେ କଣ ଦାସୀକି ଆସିଥିଲେ ଦେବଯାନୀଙ୍କର, ବହୁତ ବଡ ପ୍ରସଙ୍ଗ ରହିଛି ଆପଣମାନେ ଜାଣିଛନ୍ତି, ଆଉ ସେଟା କହିବା ପାଇଁ ଚାହୁଁନାହିଁ। ତେଣୁ ଯାହା ହଉ, ଆମର କହିବାର ଉଦ୍ଦେଶ୍ୟ ଥିଲା ଏ ଶର୍ମିଷ୍ଠାଙ୍କ ସହିତ ସଙ୍ଗ କରିଥିବାରୁ ଦେବଯାନୀ କ୍ରୋଧ ପ୍ରକାଶ କରି ଚାଲିଗଲେ ତାଙ୍କର ପିତାଙ୍କ ପାଖକୁ। ତେଣୁ ଶୁକ୍ରାଚାର୍ଯ୍ୟ ତାଙ୍କୁ ଅଭିଶାପ ଦେଇଥିଲେ ଯେ ତମେ ବାର୍ଦ୍ଧକ୍ୟ ଅକାଳ ବାର୍ଦ୍ଧକ୍ୟ ଗ୍ରସ୍ତ ହେଇଯା। ତେଣୁ ଏଇ ବାର୍ଦ୍ଧକ୍ୟ ଗ୍ରସ୍ତ ହେଇଗଲେ, କିନ୍ତୁ ସିଏ ଜାଣିପାରିଲେ, ତାପରେ ଶୁକ୍ରାଚାର୍ଯ୍ୟ ଜାଣିପାରିଲେ ତାଙ୍କର କନ୍ୟାଙ୍କ ପ୍ରତି ମଧ୍ୟ ଏଇଟା ଗୋଟେ ଅସୁବିଧା। ତେଣୁ ଜଗତ ମହାରାଜ ଉପରେ ଅନୁରୋଧ କଲେ, ସେ କହିଲେ ଆଉ ତ ଏଇଟାକୁ ବନ୍ଦ କରିହବ ନାହିଁ, ଅଭିଶାପ ଦିଆଯାଇକି ତମେ ଏଇଟାକୁ ଏକ୍ସଚେଞ୍ଜ କରିପାରିବ, ଏ ଯୋଉ ବୃଦ୍ଧ ବାର୍ଦ୍ଧକ୍ୟ ତମକୁ ପ୍ରାପ୍ତ ହେଇଛ, ଏ ବାର୍ଦ୍ଧକ୍ୟକୁ ଅନ୍ୟ କାହାକୁ ଦେଇକି ତାଙ୍କ ଯୌବନକୁ ତମେ ନେଇପାରିବ। ତେଣୁ ତାଙ୍କର ଯୋଉ ପୁତ୍ର ଥିଲେ, 5 ଥିଲେ, ଶର୍ମିଷ୍ଠାଙ୍କର ପୁତ୍ର, ଶର୍ମିଷ୍ଠାଙ୍କର ପୁତ୍ର ମାନେ ସ୍ଥାନ, ଜ୍ୟେଷ୍ଠ ପୁତ୍ର ହେଉଛନ୍ତି ଦେବଯାନୀଙ୍କର ପୁତ୍ର, ସେ ହେଉଛି ଯଦୁ, ଯଦୁ ବଂଶରେ ଭଗବାନ ଆସୁଛନ୍ତି। ତାଙ୍କର 2 ପୁତ୍ର ଥିଲେ ଯଦୁ ଏବଂ ତୁର୍ବସୁ। ଶର୍ମିଷ୍ଠାଙ୍କର 3 ପୁତ୍ର ଥିଲେ ଅନୁ, ଦୃହୁ ଏବଂ ପୁରୁ। ତେଣୁ ଯେତେବେଳେ ସେ ତାଙ୍କର ଜ୍ୟେଷ୍ଠ ପୁତ୍ର ଯଦୁଙ୍କୁ କହିଲେ ତାଙ୍କର ବାର୍ଦ୍ଧକ୍ୟ ନେଇ ତାଙ୍କର ଯୌବନ ପ୍ରଦାନ କରିବା ପାଇଁ, ସେ ରାଜି ହେଲେ ନାହିଁ। ଯଦିଓ ଭାଗବତ ବର୍ଣ୍ଣନା କରାଯାଇଛି, ଯଦିଓ ସେ ରାଜି ହେଲେ ନାହିଁ, କିନ୍ତୁ ସେଥିରେ ଭଗବାନ ପ୍ରୀତ ହେଇଗଲେ। ଏ କଥା ଆସିବ କୋଉଠି, ଯେତେବେଳେ ନବମସ୍କନ୍ଧରେ ଏ କଥା ଆସିବ, ଯେତେବେଳେ ନୋତ୍ସହ ଜରସା ସାତୁ ଅନ୍ତରା ପ୍ରାପ୍ତ ଅବିଦିତ ସୁଖମ ଗ୍ରାମ ବୈତୃଷ୍ଣ ନାଇଟି ପୁରୁଷ। ଏ ଶୋକଟି ରହିଛି ନବମସ୍କନ୍ଧ ଅଠର ଅଧ୍ୟାୟ ଶୋକ ଚାଳିଶରେ। ଯେ ଯଦିଓ ରାଜି ହେଲେ ନାହିଁ, କିନ୍ତୁ ସେଇଟା ସେ ଅଧର୍ମ କାର୍ଯ୍ୟ କରିନାହାନ୍ତି। କାହିଁକି ଏଠି କୁହାଯାଉଛି, ଯଦଶ୍ଚ ଧର୍ମଶୀଳସ୍ୟ, ଯଦୁକୁ ଧର୍ମଶୀଳ ବୋଲି କୁହାଯାଏ, ଭାଗବତମ ଦଶମ ସ୍କନ୍ଧ ବାର ଅଧ୍ୟାୟରେ ଏଟା କୁହାଯାଇଛି। ଏବଂ ଇଏ କାହିଁକି ଗ୍ରହଣ କରେ ନାହିଁ, କାହିଁକିନା ପରମ ଧର୍ମ ଅପେକ୍ଷା ତୁ ରାଜାଜ୍ଞା ପାଳନ ଲକ୍ଷଣ ଧର୍ମସ୍ୟ ପ୍ରାକୃତସ୍ୟ ସନକାଦି ମିଳିବ ତେନ ତ୍ୟାଗା ତଦେବ ସନ୍ତୁଷ୍ୟ ତଦ୍ ବଂଶେ ଭଗବାନ ସେନ୍ ଅବତାର। ଭଗବାନ ଯଦୁ ବଂଶରେ ଆସିଲେ କାହିଁକି ନା, ଯଦୁ ତାଙ୍କର ପିତାଙ୍କର କଥାକୁ ଗ୍ରହଣ କଲେ ନାହିଁ, ସେଥିରେ ଖୁସି ହେଇଗଲେ ଭଗବାନ କୁହାଯାଉଛି। ବିଶ୍ୱନାଥ ଶିବ ଠାକୁର ତାଙ୍କ ଭାଷାରେ କହୁଛନ୍ତି, ପରମ ଧର୍ମ ଦୁଇଟି ଧର୍ମ ରହିଛି, ଗୋଟେ ହେଉଛି ଅପର ଧର୍ମ, ଗୋଟେ ହେଉଛି ପରଧର୍ମ। ଭାଗବତମ ଧର୍ମ ହେଉଛି ପରଧର୍ମ, ଆଉ ଅନ୍ୟ ଯେତେ ଯାହା ସବୁ ଧର୍ମ ରହିଲା, ବର୍ଣ୍ଣାଶ୍ରମ ଇତ୍ୟାଦି ଯେତେ ଯାହା ଧର୍ମ ସବୁ ରହିଲା, ସେ ହେଉଛି ଅପର ଧର୍ମ, ନିକୃଷ୍ଟ ଧର୍ମ। ତେଣୁ ଯଦ ପରମ ଧର୍ମ ଅପେକ୍ଷାୟ ପରମ ଧର୍ମ ସର୍ବଧର୍ମାନ ପରିତ୍ୟଜ୍ୟ ମାମ ଏକମ ଶରଣ ବ୍ରଜ ହେଉଛି ଶ୍ରେଷ୍ଠ ଧର୍ମ, ଭଗବତ ଗୀତାରେ ଭଗବାନ କହିଲେ ଅନ୍ତିମରେ। ତେଣୁ ଏଇ ଧର୍ମ ଅପେକ୍ଷା କରିବା ପାଇଁ ଅପେକ୍ଷା କରି ଯଦୁ ତାଙ୍କର ପିତାଙ୍କର ଆଜ୍ଞାକୁ ପାଳନ କଲେ ନାହିଁ, ଏ ପ୍ରାକୃତ ଧର୍ମ ବା ନିକୃଷ୍ଟ ଧର୍ମ। ତେଣୁ ସନକାଧିବ ସନାତନ 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 କୁମାର ଏ ଚାରିଜଣ ବ୍ରହ୍ମାଙ୍କର ପ୍ରଥମ ପୁତ୍ର, ଚାରି ପୁତ୍ର, ସେ ଯେଭଳି ବ୍ରହ୍ମାଙ୍କର ଆଦେଶକୁ ଗ୍ରହଣ କଲେ ନାହିଁ ପୁତ୍ର ସୃଷ୍ଟି କରିବା ପାଇଁ, ସେଭଳି ଭାବରେ ଯଦୁ ତାଙ୍କର ପିତାଙ୍କର ଆଜ୍ଞାକୁ ଗ୍ରହଣ କରିନଥିଲେ ମଧ୍ୟ ସେ ଅଧର୍ମ ହେଇନାହିଁ, ଏଟା ଧର୍ମ ଧାର୍ମିକ କାର୍ଯ୍ୟ ହେଇଛି, ଯଦସ୍ୟ ଧର୍ମ ଚଳସ୍ୟ ବୋଲି କୁହାଯାଉଛି। ତେଣୁ ଯେତେବେଳେ ସନ୍ତୁଷ୍ଟ ଭଗବାନ ସନ୍ତୁଷ୍ଟ ହେଇଗଲେ, ସେଇଥିରେ ଭଗବାନ ସନ୍ତୁଷ୍ଟ ହେଇଗଲେ, ତେଣୁ ତଦ୍ବଂଶେ ଭଗବାନ ସ୍ୱୟଂ ଅବତାର, ଭଗବାନ ସ୍ୱୟଂ ଆସିଲେ। ଯଦି ଜାଣିଥିଲେ ଭଗବାନ ଆସିବେ ଆମ ବଂଶରେ, ସେଥିପାଇଁ ସେ ଗ୍ରହଣ କରିନଥିଲେ। ତେଣୁକରି ଯଯାତି ମହାରାଜଙ୍କର ଅଭିଶାପ ଥିଲା, ଯଯାତି ମହାରାଜ ଅଭିଶାପ ଦେଇଦେଲେ, ତେଣୁ ସେ କୂଳରେ ଯଦୁଙ୍କ କୂଳରେ ବିରାଟ ବଡ ଭକ୍ତ ରହିଛି। ଆପଣ ନବମସ୍କନ୍ଧ ଅନ୍ତିମରେ ଦେଖିବେ ପ୍ରଭୁପାଦ ମହାରାଜ ଇଂଲିଶରେ ଯୋଉ ବହିଟା ଅଛି ତା ଦେହରେ ଜେନିଓଲୋଜି ରହିଛି, ବଂଶାବଳୀ ରହିଛି ଯଦୁଙ୍କର, ଏଇ ଯଦୁ ଏଇ ଯୋଉ ବଂଶ ରହିଛି ଚନ୍ଦ୍ରବଂଶଠୁ ଆରମ୍ଭ କରି ବଂଶାବଳୀ ରହିଛି। ତେଣୁ ଯଦୁ ବଂଶରେ ଯୋଉମାନେ ଆସିବେ ସେମାନେ ରାଜା ହେଇପାରିବେ ନାହିଁ, ଯଦିଓ ସେଇ ବଂଶରେ ଆସିଲେ କାର୍ତ୍ତ୍ୟାର୍ଜୁନ, କାର୍ତ୍ତ୍ୟାର୍ଜୁନ ହେଉଛି ସହସ୍ରାର୍ଜୁନ ବୋଲି କୁହାଯାଏ। ଦତ୍ତାତ୍ରେୟଙ୍କ ପୂର୍ବରୁ ତାଙ୍କ ଉପରେ ଯଯାତି ମହାରାଜଙ୍କ ଅଭିଶାପ ଲାଗିନଥିଲା, ତେଣୁ ସହସ୍ରାର୍ଜୁନ ତାଙ୍କର ଥିଲେ 85,000 ବର୍ଷ ପର୍ଯ୍ୟନ୍ତ ରାଜ୍ୟ ଶାସନ କରିଥିଲେ, ଏ ନବମସ୍କନ୍ଧରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ତାଙ୍କର 1,000 ପୁତ୍ର ଥିଲେ, ପରଶୁରାମ ସମସ୍ତଙ୍କୁ ହତ୍ୟା କରିଥିଲେ, କିନ୍ତୁ 5 ଜଣ ବର୍ତ୍ତି ଯାଇଥିଲେ, ତାଙ୍କ ଭିତରୁ ଜଣଙ୍କର ନାମ ଥିଲା ମଧୁ। ମଧୁଙ୍କର ମଧୁ ବଂଶରେ ମଧ୍ୟ ଏଇ ଯଦୁଙ୍କ ବଂଶରେ ଏଇ ମଧୁ ଆସୁଛନ୍ତି, ଭଗବାନ ମଧୁ ବୋଲି ମଧୁ ମଧୁସୂଦନ ବୋଲି କୁହାଯାଏ। ମଧୁସୂଦନ ଅର୍ଥ ମଧୁ ନାମକ ଦୈତ୍ୟକୁ ହତ୍ୟା କରିଛନ୍ତି, କିନ୍ତୁ ମଧୁ ବଂଶରେ ମଧ୍ୟ ଭଗବାନ ଆସୁଛନ୍ତି, ମଧୁସୂଦନ 2 ଅର୍ଥ ରହିଛି। ଏବଂ ମଧୁଙ୍କର ପୁତ୍ର ହେଉଛନ୍ତି ବୃଷ୍ଣୀ, ବୃଷ୍ଣୀ ବଂଶରେ ମଧ୍ୟ ଏଇ ବୃଷ୍ଣୀ ବଂଶ ଭଗବାନ ବାର୍ଷ୍ଣେୟ ବୋଲି ଭଗବତ ଗୀତାରେ ଅର୍ଜୁନ ମଧ୍ୟ ସମ୍ବୋଧନ କରିଛନ୍ତି, ବାର୍ଷ୍ଣେୟ ବୃଷ୍ଣୀଙ୍କର ପୁତ୍ର ବଂଶରେ ଆସୁଛନ୍ତି ଭଗବାନ, କିନ୍ତୁ ବାର୍ଷ୍ଣେୟ ବୋଲି କୁହାଯାଏ। ତେଣୁ ସେଇଭଳି ଭାବରେ ସେଇ ଯଦୁ ବଂଶରେ ମଧ୍ୟ ଆସୁଛନ୍ତି, ଇଏ ଜରାସନ୍ଧ ବା ଭୋଜବଂଶ ମଧ୍ୟ ସେ ଯଦୁ ବଂଶରେ ଆସୁଛନ୍ତି। ଭୋଜବଂଶରେ ଯୋଉ କଂସ ରାଜା ହେଇଥିଲେ, କଂସଙ୍କର ପିତା ଉଗ୍ରସେନ, ସେ ମଧ୍ୟ ସେ ଯଦୁ ବଂଶରେ ଆସୁଛନ୍ତି। ଏବଂ ଯଦୁ ବଂଶରେ ମଧ୍ୟ ଆସୁଛନ୍ତି ପାଣ୍ଡବମାନେ, ମାନେ ମାତୃପକ୍ଷରେ, କାହିଁକି ପାଣ୍ଡବମାନଙ୍କର ମାତା ହେଉଛନ୍ତି କୁନ୍ତି, କୁନ୍ତି ହେଉଛନ୍ତି ଏଇ ଯଦୁ ବଂଶର, ଯଦୁ ଏ ଯୋଉ ବସୁଦେବ, ଏମାନେ ହେଉଛନ୍ତି ବସୁଦେବ ହେଉଛନ୍ତି ସୁରସେନଙ୍କ ପୁତ୍ର। ତେଣୁ ତାଙ୍କର ଯୋଉ 5-10 ପୁତ୍ର ଥିଲେ, 5 ଭଉଣୀ ଥିଲେ, 10 ପୁତ୍ର ନା କେତେ ଥିଲେ ବସୁଦେବଙ୍କର, ଯାହା ହଉ ସୁରସେନଙ୍କର ଯୋଉ ପୁତ୍ର ଥିଲେ ବସୁଦେବ, ଏବଂ ତାଙ୍କର ଭଉଣୀ ଥିଲେ ପୃଥା ବା କୁନ୍ତି। କୁନ୍ତିଙ୍କର ପୁତ୍ର ମାନେ ହଉଛନ୍ତି ପାଣ୍ଡବ ମାନେ। ତେଣୁ ମା ମାତୃପକ୍ଷରେ ସେଠୁ ଏମାନେ ହଉଛନ୍ତି ମାତୃଳେୟ, ମାମୁଁ ହେବେ, ମାଙ୍କର ଭାଇ ଭାଇ ହେବେ ନା କଣ, ହଁ ମାନେ ପୁତୁରା ହେବେ, ମାଙ୍କର ପୁତୁରା। ତେଣୁ କଣ ହିସାବ ହବ, ପିଉସୀ, ହଁ ପିଉସା ହେବେ, ନା ନା ପିଉସୀ ହେବେ, ପୃଥା ହେବେ, କୁନ୍ତି ହେବେ ପିଉସୀ, ପିଉସୀ ପିଉସୀଙ୍କର ପୁତ୍ର ଭାଇ ହେବେ, ଭାବ ଭାଇ ସମ୍ମତ ହବ ନା, ପିଉସାଙ୍କର ପୁତ୍ର କଣ ହବ, ଭାଇ ହବ ନା କଣ, ଭାଇ ଭାଇ ତେଣୁ ଭାବି ଭାତୃ ସମ୍ବନ୍ଧ। କିନ୍ତୁ ପିତୃ ବଂଶରେ ସେ ଆସୁଛନ୍ତି କୋଉଠୁ, ପୁରୁଙ୍କର ସନ୍ତାନ, ପୁରୁଙ୍କର ବଂଶରେ ଆସୁଛନ୍ତି ପାଣ୍ଡବ ମାନେ, ପୁରୁଙ୍କର ବଂଶରେ ଆସୁଛନ୍ତି ପାଣ୍ଡବ, ପଣ୍ଡୁ ବା ଦୁତରାଷ୍ଟ୍ର, ପୁରୁ ବଂଶରେ ଆସୁଛନ୍ତି, ପୁରୁ ହଉଛନ୍ତି କନିଷ୍ଠ ପୁତ୍ର, ଯିଏକି ତାଙ୍କର ଯୌବନ ପ୍ରଦାନ କରି ତାଙ୍କର ପିତାଙ୍କର ବାର୍ଦ୍ଧକ୍ୟକୁ ନେଇଥିଲେ। ତେଣୁ ଯଯାତି ମହାରାଜଙ୍କ ପରେ ପୁରୁ ରାଜା ହେଇଥିଲେ। ତେଣୁ ଯାହା ହଉ, ଏଠି ଭଗବାନ କହୁଛନ୍ତି, ଯାଇକିରି ଉଗ୍ରସେନଙ୍କୁ କହୁଛନ୍ତି ଯେ ମୟି ମୁଖ୍ୟ ଉପାସ, ପୂର୍ବରୁ ଯୋଉ ଶ୍ଳୋକରେ କହିଲେ, ଅନୁରୋଧ କଲେ, ଭାଗବତର ଅନ୍ୟ ସ୍ଥାନରେ ବର୍ଣ୍ଣନା କରାଯାଇଛି, ଇଏ ଯୋଉ ଉଗ୍ରସେନ ସେ ଆଉ ରାଜା ହେବାର ଆଶା ନଥିଲା ତାଙ୍କର। ତୃତୀୟ ସ୍କନ୍ଧରେ ଏ କଥା ଆସୁ, ବିଦୁର ଉଦ୍ଧବ ସମ୍ବାଦରେ ଆସିବେ କଥା, ଯେତେବେଳେ ତାଙ୍କର ପୁତ୍ର କଂସ ତାକୁ କଣ ବନ୍ଦୀ କରିଦେଇ ରଖିଲେ, ନିଜେ ରାଜା ହେଲେ, ତେଣୁ ତାଙ୍କର ଆଉ ରାଜା ହେବାର ଆଶା ନଥିଲା। କିନ୍ତୁ ଭଗବାନ ତାଙ୍କୁ ପୁଣି ରାଜା କରିଲେ। ତେଣୁ ସେ କହୁଛନ୍ତି ଆହୋ ଚଷ୍ମାନ ମହାରାଜ, ତାଙ୍କୁ ମହାରାଜ ସମ୍ବୋଧନ କରି କହୁଛନ୍ତି ଆପଣ ରାଜା ହେବେ, ଆମେ ରାଜା ହେବନି, କାହିଁକି ନା ଆମ ଯଦୁକୂଳର ଅଭିଶାପ ଅଛି। ତେଣୁ ଉଗ୍ରସେନ ମଧ୍ୟ ଯଦୁକୂଳରେ ଆସୁଛନ୍ତି, କିନ୍ତୁ ଭଗବାନଙ୍କର କୃପାରୁ ତାଙ୍କ ଉପରେ ଲାଗୁ ହେବ ନାହିଁ। ଯେମିତି ଦତ୍ତାତ୍ରେୟଙ୍କର କୃପାରୁ ଯୋଉ ରହିଛନ୍ତି ସହସ୍ରାର୍ଜୁନ, ତାଙ୍କ ଉପରେ ଯଯାତି ମହାରାଜଙ୍କ ଅଭିଶାପ ଲାଗି ନଥିଲା। ତେଣୁ ଯଦିଓ ସେ ରାଜି ହଉଛନ୍ତି, ତାଙ୍କର ଆଶା ଥିଲା ରାଜା ହେବା ପାଇଁ, କିନ୍ତୁ ଆଶା ନଷ୍ଟ ହେଇଯାଇଥିଲା, କାହିଁକି ଯେହେତୁ ତାଙ୍କ ପୁତ୍ରଟାକୁ ବନ୍ଦୀ କରିଥିଲେ। ତେଣୁ ବର୍ତ୍ତମାନ ସେ ଚିନ୍ତା କରୁଛନ୍ତି ଯେ ମୁଁ ରାଜା ହେବି, ମୋର ତ କୌଣସି ଶକ୍ତି ନାହିଁ, ବାର୍ଦ୍ଧକ୍ୟ ଅବସ୍ଥା ଆସିଗଲାଣି, ମୁଁ କଣ ରାଜା ହେବି। ତେଣୁ ଏଇ ଶ୍ଳୋକଟି ଭଗବାନ କହୁଛନ୍ତି ଯେ ମୟି ମୁଖ୍ୟ ଉପାସିନେ, ଆପଣଙ୍କର ଭୟ କରିବାର କଣ ଅଛି, ମୁଁ ଆପଣଙ୍କ ଭଳି ମୃତ୍ୟ, ଆପଣଙ୍କର ଅନେକ ମୃତ୍ୟ ରହିବେ, ରାଜା ହେଲେ ତାଙ୍କ ମୃତ୍ୟ ରହିବେ, ପ୍ରଜାମାନେ ତାଙ୍କର ମୃତ୍ୟ, ତେଣୁ ମୋ ଭଳି ମୃତ୍ୟୁ ଆପଣଙ୍କ ପାଖରେ ଅଛନ୍ତି, ମୟି ମୁଖ୍ୟ ଉପାସିନେ, ମୁଁ ଆପଣଙ୍କୁ ଉପାସନା କରୁଛି, ମୁଁ ଆପଣଙ୍କୁ ସେବା କରିବି, ତାହେଲେ ଭଗବତ ଉଦାହରଣ ଆଉ ତମ ଆପଣଙ୍କର ଭୟ କଣ ଅଛି, ଭଗବାନ ଯଦି ଡର କାହାକୁ, ଭୟ କାହାକୁ, ଚହବାହାକୁ, ଭଗବାନ ଚତୁର୍ଭୁଜ ରୂପ ଧାରଣ କରିଛନ୍ତି, ଭଗବାନ କୃଷ୍ଣ ମଧ୍ୟ ମଝିରେ ମଝିରେ ଚତୁର୍ଭୁଜ ରୂପ ଧାରଣ କରନ୍ତି, ଭାଗବତ ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ କଥା ରହିଛି, ଯେତେବେଳେ ଅର୍ଜୁନ ଯେତେବେଳେ ଅଶ୍ୱତ୍ଥାମା ଏଇ କୁନ୍ତିଙ୍କର ଏ ଆମର ଯୋଉ ଦ୍ରୌପଦୀଙ୍କର ପାଞ୍ଚ ପୁତ୍ରକୁ ହତ୍ୟା କରିଦେଇଥିଲେ, ସେହି ସମୟରେ ଅର୍ଜୁନ ଯାଇ ଅଶ୍ୱତ୍ଥାମାଙ୍କୁ ବନ୍ଦୀ କରି ଆଣିଥିଲେ, ଏବଂ ସେହି ସମୟରେ ଯେତେବେଳେ ଅଶ୍ୱତ୍ଥାମାଙ୍କୁ ଆଣିକି ଆସୁଛନ୍ତି, ଭାଗବତ ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ କଥା ରହିଛି, ଅଷ୍ଟମ ସପ୍ତମ ଅଧ୍ୟାୟରେ ଏକଥା ଆସିବ, ତେଣୁ ସେଇଠି ଯେତେବେଳେ ଦେଖୁଛନ୍ତି ଦ୍ରୌପଦୀ ସାଙ୍ଗେ ସାଙ୍ଗେ, ଯଦିଓ ତାଙ୍କର ପାଞ୍ଚ ପୁତ୍ରକୁ ସେ ହତ୍ୟା କରିଛନ୍ତି, କିନ୍ତୁ ସେ କହିଲେ ନା ନା ମୁଞ୍ଚ ମୁଞ୍ଚ ଆମକୁ ଖୋଲି ଦିଅ, ଇଏ ହେଉଛନ୍ତି ବ୍ରାହ୍ମଣ ସନ୍ତାନ, ଆମର ଗୁରୁ, ଗୁରୁଙ୍କର ପୁତ୍ର, ଆଙ୍କୁ ଏଭଳି ବାନ୍ଧିବାଟା ଠିକ ନୁହଁ, ଯଦିଓ ତାଙ୍କୁ ବାନ୍ଧିଲା ବେଳେ ଭଗବାନ କରି ତାକୁ ହତ୍ୟା କର, ଇଏ ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ଆସିବେ କଥା। ତେଣୁ ମତ ପ୍ରମତ ଉନ୍ମତ ସୁପ୍ତମ ବାଳମ ସ୍ତ୍ରୀୟମ ଜଡ଼ମ ପ୍ରପନ୍ନ ବିରତମ ଭୀତମ ନ ରିପୁ ରାନ୍ତି ଧର୍ମବିତ, ଏମାନଙ୍କୁ ଯଦିଓ ଭଗବାନ କହିଲେ ଅଶ୍ୱତ୍ଥାମାଙ୍କୁ ହତ୍ୟା କର, କାହିଁକିନା ସେ ତମର ପୁତ୍ରମାନଙ୍କୁ ହତ୍ୟା କରିଛନ୍ତି, କିନ୍ତୁ ଅର୍ଜୁନ ଶୁଣିଲେ ନାହିଁ, ତେଣୁ ଭଗବାନ ଏ କଥାଟି କହିଛନ୍ତି ଯେ ଯଦିଓ ଜଣେ ପାଗଳ ମଦ ବା ଯୋଉମାନେ କେୟାରଲେସ୍, ଇଂରାଜୀରେ କହିଛନ୍ତି କେୟାରଲେସ୍, ପ୍ରମତ ପ୍ରମତ କହିଲେ ଯୋଉମାନେ ଇଣ୍ଟକ୍ସିକେଟେଡ୍ ବା ମଦମତ କଣ ମଦିରା ପାନ କରିଛନ୍ତି, ଉନ୍ମତ ହଉଛନ୍ତି ଯୋଉମାନେ ପାଗଳ, ସୁପ୍ତ ଯୋଉମାନେ ନିର୍ଦ୍ଧିତ ବ୍ୟକ୍ତି, ବାଳକ ଛୋଟ ପିଲା, स्त्रिय माने स्त्रीलोक, जडम जडम कहे जो मैंने मूर्ख, प्रपन्न जो मैंने सरेंडर कर शरण ग्रहण कर जो मैंने रथ च्युत विरथ ये भीत जो मैंने भय कर रिपु हंती धर्मविद जो मैंने धर्मविद व्यक्ति से मैंने शत्रु हत्या करेंगे ना कि ये जो रही अश्वत्थामा द्रोणाचार्य पुत्र तुम पुत्र मैंने शोला हत्या करतताई पांच प्रकार आतताई अच्छा बहुत प्रथम अध्याय से वर्णन करतताई मान कथा एमान को हत्या करने कथा तेणु अर्जुन नौसमी बांधिक आनी जो देखिले के द्रौपदी देखिले बंधाई थी तेणु सांगे सांगे कहले मुक्त कर सप्तम अध्याय वर्णना कर धर्म न्याय सकुण निर्विलेख सम महत् राजा धर्म सुख राजा सत्यानंद बचुत विजा एभली भाव द्रौपदी कथा कहले धार्मिक कथा न्यायिक कथा करुणार कथा अकपट कथा समभाव कथा कही समम एवं महत् कथा कही तेणु ये शुणी राजा धर्म सुखर आज्ञा एमती धर्मराज युधिष्ठिर मध्यम से अनुमोदन कले प्रत्यानंद बचुत विजा से अनुमोदन कले तेणु से समय भीम आसी कहले मुक्ति दब आपको हत्या करवा हत्या करार उपयुक्त व्यक्ति हत्या करवा कथा कही निजे हत्या करने आसीगले तेनाली तो भगवान सूर्य कृष्ण दुई हाथ रही चतुर्भुज धारण करते प्रथम स्कंद सप्तम अध्याय वर्णना कर भगवान जहाँ सहाय अच्छा भय कौन तेनाली कहते मई नृत्य उपासने भगवत दुर्धादय मो भाई भृत्य भगवान कार भृत्य नुहति भगवान से कौन समस्त मालिक ईश्वर सी हूं भोक्तार जगतान सर्वलोक महेश्वर समस्त मालिक खाली मनुष्य मान जिते जीव अच्छा चौराशी लक्ष प्रकार जीव अच्छा जिते लोक अच्छा जी जहां हूं ना कहीं एकला ईश्वर कृष्ण आर सब भृत्य भगवान हूं एकमात्र ईश्वर व मालिक आ समस्त नृत्य किंतु भगवान मालिक हेले से नृत्य नृत्य हो जाते ये भगवान भक्त वत्सलता भगवान भक्त वत्सलता भगवान चिंता करते ना मो मालिक अर्जुन जो सारथी कार्य कर महाभारत युद्ध से प्रतिज्ञा कथा कह तेणु महाभारत युद्ध आरंभ है समय सब तो डिसाइड हो भगवान निजे जाए शांति प्रस्ताव लेकिन जाते कि दुर्योधन ग्रहण कले ना तेणु युद्ध घोषणा हो गला युद्ध घोषणा हो भगवान चली आसे द्वारका अच्छा एपटू अर्जुन जापटू दुर्योधन आगवान साहय मागे कृष्ण साहय मागे भगवान जानी कि सहन कर तेणु दुर्योधन मानी अभिमान रही तेणु से देखिले समुद्र हे समुद्र हे कन्या लक्ष्मण को बहुत कर कृष्ण पुत्र सांब बहुत कर दशम संख्य अध्याय वर्णना कर प्रसंग रही तेणु माने दुर्योधन आसी भगवान मथा पाखे गोटे चौक आसन अच्छी से आसन बस भगवान भक्त अर्जुन आस पहले भगवान जो स्वयं कर देखिले पाद पाखे बस भगवान रूप सुंदर रूप को आस्वादन करूंदर रूप भगवान सहित बहुत सांग हिसाब से बहुत चारि खटा तांसा इतने सब हो अनेक क्रीड़ा रही भगवान अर्जुन सहित तेनाली स्मरण कर अर्जुन तेणु ये समय भगवान निद्रा खुली गले जय श्री गोविंदा कृष्ण बलराम श्री जगन्नाथ प्रभु सुद्राम ତେଣୁ ଭଗବାନ ଦେଖିଲେ, ଚକି ଖୋଲିଲେ, ଯେତେବେଳେ ଦେଖିଲେ ଅର୍ଜୁନ ବସିଛନ୍ତି, ପଚାରିଲେ ଅର୍ଜୁନ ତମ କୁଆଡେ କେମିତି ଆସିଲ? ନା ପ୍ରଭୁ, ମୁଁ ଆପଣଙ୍କର ସାହାଯ୍ୟ ମାଗିବା ପାଇଁ ଆସିଛି ଯୁଦ୍ଧ ପାଇଁ। ତେଣୁ ସାଙ୍ଗେ ସାଙ୍ଗେ ଦୁର୍ଯ୍ୟୋଧନ କହୁଛି, ଦ୍ୱାରକାନ୍ଧି ମୁଁ ମଧ୍ୟ ଏଠି ବସିଛି, ଆପଣଙ୍କ ସମୁଦି ମଧ୍ୟ ବସିଛି। ତେଣୁ ଭଗବାନ କହିଲେ, ଯାହା ହଉ ଅର୍ଜୁନ କନିଷ୍ଠ, ତେଣୁ ତାଙ୍କର କଣ ଇଚ୍ଛା ଅଛି ଆମେ ବୁଝିବା। ଅର୍ଜୁନ କହିଲେ, ଅର୍ଜୁନ ତମେ ସାହାଯ୍ୟ ନବ ଯେ ମୁଁ କିଛି ଯୁଦ୍ଧରେ ସାହାଯ୍ୟ ଯୁଦ୍ଧ କରିପାରିବି ନାହିଁ। ମୁଁ ପ୍ରତିଜ୍ଞା କରିଛି ମହାଭାରତ ଯୁଦ୍ଧରେ ମୁଁ ଅସ୍ତ୍ର ଧାରଣ କରିବି ନାହିଁ। ତେଣୁ ମୋର ରହିଛି ଚତୁରଙ୍ଗିଣୀ ଯାଦବ ସୈନ୍ୟମାନେ ଅଛନ୍ତି, ଆଉ ମୁଁ ଅଛି, ତମେ କାହାକୁ ନବ ତମେ ଯାହା ଡିସାଇଡ୍ କରିବ। ତେଣୁ ଅର୍ଜୁନ କହିଲେ, ମୋର ସୈନ୍ୟ କଣ ଦରକାର, ମୁଁ ଆପଣଙ୍କୁ ଦରକାର। ଏ କଥା ଶୁଣି ଦୁର୍ଯ୍ୟୋଧନ ବହୁତ ଖୁସି ହେଇଗଲେ। ଆଉ ସେ କହିବାକୁ ଗଲେ କହିଲେ, ଦ୍ୱାରକାଧୀଶ ବର୍ତ୍ତମାନ କଣ ଆଦେଶ ଦିଅନ୍ତୁ, ଆମେ ଯାଦବ ସୈନ୍ୟମାନଙ୍କୁ ନେଇ ପଳେଇବୁ। ନା ଠିକ ଅଛି, ଭଗବାନ ଅର୍ଜୁନକୁ ପଚାରୁଛନ୍ତି, ଅର୍ଜୁନ ତମେ ଯୁଧିଷ୍ଠିର ମହାରାଜ ତମେ ପଠେଇଥିଲେ ସାହାଯ୍ୟ ନେବା ପାଇଁ, କଣ ସାହାଯ୍ୟ ମୁଁ ନେଇ କଣ ସାହାଯ୍ୟ ତୁମକୁ କରିବି, ମୁଁ ତ ଯୁଦ୍ଧ କରିବି ନାହିଁ। ତେଣୁ ଅର୍ଜୁନ କହୁଛନ୍ତି, ପ୍ରଭୁ ଆପଣ ମୋ ପାଖରେ ଥିଲେ ମୋର ଆଉ କିଛି ଆବଶ୍ୟକତା ନାହିଁ। କିନ୍ତୁ ଭଗବାନ ଅଛନ୍ତି, ସ୍ୱୟଂ ଭଗବାନ ଅଛନ୍ତି, ଆଉ କଣ ଆବଶ୍ୟକତା ରହିଛି? ସବୁକିଛି ଯାହା ପାଇଯିବ, ଭଗବାନ ପାଇଲା ମାନେ ସବୁକିଛି ପାଇଯିବ। ତେଣୁ ଭଗବାନ ଅର୍ଜୁନଙ୍କର ସାରଥୀ କାର୍ଯ୍ୟ କରିଛନ୍ତି, ଭୃତ ହେଇକି କାର୍ଯ୍ୟ କରିଛନ୍ତି। ଏ ଭଗବାନଙ୍କର ଭୃତ୍ୟବତ୍ସତା ବା ଭକ୍ତବତ୍ସତା, ଭକ୍ତବତ୍ସଳ ଭଗବାନ। ତେଣୁ ସେହିଭଳି ଭାବରେ ଉଗ୍ରସେନଙ୍କର ମଧ୍ୟ ଭୃତ ହେଇକି ସେ କାର୍ଯ୍ୟ କରିଛନ୍ତି। ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଗୋଟେ ଶ୍ଳୋକ ଅଛନ୍ତି, ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, ତତ୍ତସ୍ୟ ଉଦ୍ଧବ ଯେତେବେଳେ ଚିନ୍ତା କରୁଛନ୍ତି ଭଗବାନଙ୍କର ଏସବୁ ଲୀଳାକୁ, ସେତେବେଳେ ସେ କ୍ରନ୍ଦନ କରୁଛନ୍ତି, କହୁଛନ୍ତି ଭଗବାନଙ୍କର କୈଙ୍କର୍ଯ୍ୟ, ଭଗବାନଙ୍କର ଭୃତ୍ୟତା, ଭଗବାନଙ୍କର କିଙ୍କରତା କିଭଳି, ତତ୍ତସ୍ୟ କୈଙ୍କର୍ଯ୍ୟ ଭଳ ଭୂତାନ। ଚାକର ଭିତରେ ଶ୍ରେଷ୍ଠ ଚାକର ଯଦି କୁହାଯିବ, ତାହେଲେ ହଉଛି ଭଗବାନ କୃଷ୍ଣ ହଉଛି ଶ୍ରେଷ୍ଠ ଚାକର। ଆମେ ଯଦି ଭଗବାନ ଚାକର, କିନ୍ତୁ ଆମେ ଚିନ୍ତା କରୁନା ଭଗବାନ ଚାକର ବୋଲି, ଆମେ କହୁଛୁ ଆମେ ମାଲିକ, ଭଗବାନ ଆମ ଚାକର ହୁଅନ୍ତୁ, ସେଥିପାଇଁ ଆମେ ଅଶାନ୍ତି ପ୍ରାପ୍ତ ହଉଛେ। କିନ୍ତୁ ଯେତେ ବଡ ଭୌତିକ ଜଗତ, ଯେତେ ବଡ ଚାକରଟି ହୁଅନ୍ତୁ ନା କାହିଁକି, ସେମାନଙ୍କୁ ହୁଅନ୍ତୁ ନା କାହିଁକି, ସେ ମାଲିକର ଏଭଳି ସେବା କରିପାରିବେ ନାହିଁ। ତାଙ୍କର ନିଜର କେମିତି ନିଜର କିଛି ରହିଛି, ନିଜ ପାଇଁ ନିଜର ଇନ୍ଦ୍ର ତୃପ୍ତି ପାଇଁ କିଛି କାର୍ଯ୍ୟ କରିବା ପାଇଁ ସେମାନେ ଚାହିଁବେ। କିନ୍ତୁ ଭଗବାନ ଭଳି ଭୃତ୍ୟ, ଭଗବାନ ଭୃତ୍ୟରେ ମଧ୍ୟ ଶ୍ରେଷ୍ଠ ଭୃତ୍ୟ, ତାଙ୍କୁ କେହି ଟପି ପାରିବେ ନାହିଁ, କୌଣସିରେ କେହି ଭଗବାନ ଟପି ପାରିବେ ନାହିଁ। ତେଣୁ ଏ କଥା ଉଦ୍ଧବ ଯେତେବେଳେ କହୁଛନ୍ତି ବିଦୁରଙ୍କୁ, ସେ କହୁଛନ୍ତି ତତ୍ତସ୍ୟ କୈଙ୍କର୍ଯ୍ୟ ମଳଂ ବିତାନ, ଅଳଂ ମାନେ ଶ୍ରେଷ୍ଠ ଭୃତ୍ୟ ଭିତରେ ଶ୍ରେଷ୍ଠ, ଯଦି ଜଣେ ରାସନ ପ୍ରାପ୍ତ ହବ, ଯଦି ନୋବେଲ ପ୍ରାଇଜ ଦିଆଯିବ, କିଏ ଶ୍ରେଷ୍ଠ ଭୃତ୍ୟ, ତା ପାଇଁ ତ ନୋବେଲ ପ୍ରାଇଜ ନାହିଁ, କିନ୍ତୁ ଯାହା ଯଦି ପ୍ରାଇଜ ଦିଆଯିବ ଶ୍ରେଷ୍ଠ ଭୃତ୍ୟ କିଏ, ସେ ହେଉଛନ୍ତି ଭଗବାନ। ତତ୍ତସ୍ୟ କୈଙ୍କର୍ଯ୍ୟ ମଳଂ ବିତାନ, ମଳଂ କଲେ ଶ୍ରେଷ୍ଠ, ଅଳଂ ମାନେ ସୀମା ପ୍ରାପ୍ତ ହେଇଛନ୍ତି, ସେ ଏଭଳି ଭୃତ୍ୟ କିଏ ହେଇପାରିବେ ନାହିଁ, ଭଗବାନ ଯେଭଳି ହେଇଛନ୍ତି। ତତ୍ତସ୍ୟ କୈଙ୍କର୍ଯ୍ୟ ମଳଂ ବିତାନ ବିଗ୍ରହ କହନ୍ତି ଆମେ ଯାହା ଦୁଃଖର ଚେନ, ବିଦୁରକୁ କହୁଛନ୍ତି ଏ ଅଙ୍ଗ, ଅଙ୍ଗ ଶବ୍ଦଟି ବହୁତ ସ୍ଥାନରେ ବ୍ୟବହାର କରାଯାଇଛି ଭାଗବତରେ। ଅଙ୍ଗ ଶବ୍ଦର ଅର୍ଥ କଣ? ଅଙ୍ଗ ମାନେ ଆମ ଶରୀରର ଅଙ୍ଗ। ତେଣୁ ଜଣେ ଯେତେବେଳେ ଜଣଙ୍କ ଉପରେ ବହୁତ ପ୍ରୀତ ହେଇଯାଆନ୍ତି, ତାଙ୍କୁ ଅଙ୍ଗ ବୋଲି ସମ୍ବୋଧନ କରନ୍ତି। ଭାଗବତରେ ବହୁତ ସ୍ଥାନରେ ସୁଖଦେବଙ୍କୁ, ସୁଖଦେବ ପରୀକ୍ଷିତ ମହାରାଜ ଅଙ୍ଗ ବୋଲି କହିଛନ୍ତି, ଉଦ୍ଧବ ବିଦୁରଙ୍କୁ ଅଙ୍ଗ ବୋଲି କହିଛନ୍ତି, ମୈତ୍ର ବିଦୁରଙ୍କୁ ମଧ୍ୟ ଅଙ୍ଗ ବୋଲି କହିଛନ୍ତି, ସମ୍ବୋଧନ କରିଛନ୍ତି, ମାନେ ବହୁତ ପ୍ରୀତ ହେଇଯାଇଛନ୍ତି। ତାଙ୍କର କଥା କହିବାରେ ଯେତେବେଳେ ସେ ପ୍ରଶ୍ନ ପଚାରିଛନ୍ତି, ପ୍ରଶ୍ନର ଉତ୍ତର ଯେତେବେଳେ ଦଉଛନ୍ତି, ସେତେବେଳେ ଏତେ ପ୍ରୀତ ହେଇଯାଇଛନ୍ତି, ସେ ପ୍ରଶ୍ନ ସେ କରିଛନ୍ତି, ସେଥିପାଇଁ ତାଙ୍କୁ ଅଙ୍ଗ ବୋଲି ସମ୍ବୋଧନ କରୁଛନ୍ତି। ତେଣୁ ଉଦ୍ଧବ ମଧ୍ୟ ବିଦୁରଙ୍କୁ କହୁଛନ୍ତି ଅଙ୍ଗ, ଏ ବିଦୁର ମହାଶୟ, ଯଦିଓ ସେ ତାଙ୍କଠୁ ଶ୍ରେଷ୍ଠ, ତାଙ୍କଠାରୁ ମାନେ ବୟସରେ ଜ୍ୟେଷ୍ଠ ସିଏ, ତତ୍ତସ୍ୟ କୈଙ୍କର୍ଯ୍ୟ ମଳଂ ବିତାନ ବିଗ୍ରହ କହିଛି ଆମକୁ ଉଗ୍ର ସେନ, ବିଗ୍ରହ କହିଛି ମାନେ ମତେ ବହୁତ କଷ୍ଟ ଦଉଛି, ମତେ ଭାଇ ମାନେ ବହୁତ ମନ ଦୁଃଖ ହଉଛି, ମୋର ଖେଦ ଆସୁଛି, ମୋର କାହିଁକି ନା ଯଦି ଉଗ୍ରସେନ ପିଷ୍ଟନ ନିଶ୍ଚୟ ପରମେଶ୍ୱରୀ ବିଷ୍ଣେ ଯେତେବେଳେ ରାଜା ଆସନରେ ବସୁଥିଲେ ସ୍ୱର୍ଣ୍ଣ ଆସନରେ ବସୁଥିଲେ ସେ ସମୟରେ ନିବୋଧାଇ ଦେବ ବିଧାରେ ତେଣୁ ଭଗବାନ ତାଙ୍କର ତଳେ ଆସନ ତଳେ ହାତ ଯୋଡ଼ିକିରି ପ୍ରାର୍ଥନା କରୁଥିଲେ କହୁ ହେ ମହାରାଜ ଆପଣଙ୍କର କଣ ମୁଁ ସେବା କରିବି ଯେଉଁ ଭଗବାନଙ୍କ କିଙ୍କରତା ଶ୍ରେଷ୍ଠ ଭୃତ୍ୟ ଭୃତ୍ୟ ଭିତରେ ଆଉ କିଏ ତାଙ୍କଠୁ ଟପି ପାରିବେ ନାହିଁ ଏତେ ଭୃତ୍ୟ ହୁଅନ୍ତୁ ନା କାହିଁକି ଆମର ତିନି ଜଣ ଭୃତ୍ୟ ରହିଛନ୍ତି ଭାଗବତରେ ତିନି ଜଣ ହରିଦାସ କଥା କୁହାଯାଇଛି ଶ୍ରେଷ୍ଠ ହେଉଛନ୍ତି କିଏ ନା ଯୁଧିଷ୍ଠିର ମହାରାଜ ଏବଂ ଉଦ୍ଧବ ଏବଂ ଆଉ କିଏ ଗୋବର୍ଦ୍ଧନ ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟ ବର୍ଣ୍ଣନା କରାଯାଏନି ଅନ୍ତାୟମ ହରିଦାସ ଅନ୍ତାୟମ ଅଦ୍ରିୟ ବଳା ହରିଦାସ ବର୍ଜ୍ୟ ଭୃତ୍ୟ ଭିତରେ ଶ୍ରେଷ୍ଠ ହେଉଛନ୍ତି ହରିଦାସ ବର୍ଜ୍ୟ କିଏ କହୁଛନ୍ତି ନା ଯେଉଁମାନେ ଭଗବାନ କହୁଛନ୍ତି ଏମାନେ ହେଉଛନ୍ତି ଶ୍ରେଷ୍ଠ ଭୃତ୍ୟ ଗୋପୀମାନେ ରମ୍ୟା କାଜରୀ ଉପାସନା ପ୍ରଜବୁ ପର୍ଜଣ ଯାହା କଳ୍ପିତା ବ୍ରଜବୁତ ମାନେ ଭଗବାନଙ୍କର ଇଏରେ ଭଗବାନଙ୍କର ମତରେ ସେମାନେ ହେଉଛନ୍ତି ଶ୍ରେଷ୍ଠ ଭୃତ୍ୟ ଗୋପୀମାନେ କିନ୍ତୁ ସେଇ ଗୋପୀମାନେ କହୁଛନ୍ତି ହରିଦାସ ହେଉଛନ୍ତି ଶ୍ରେଷ୍ଠ ଭୃତ୍ୟ ହରିଦାସ ବର୍ଜ୍ୟ ହରିଦାସ ହେଉଛନ୍ତି ଶ୍ରେଷ୍ଠ କିଏ ନା ଏ ହେଉଛନ୍ତି ଗୋବର୍ଦ୍ଧନ ତେଣୁ ତିନି ଜଣ ହରିଦାସଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଗୋଟେ ହେଉଛନ୍ତି ଉଦ୍ଧବ ଗୋଟେ ହେଉଛନ୍ତି ଯୁଧିଷ୍ଠିର ମହାରାଜ ଆଉ ଗୋଟେ ହେଉଛନ୍ତି ଆଉ ଜଣେ ଅଛନ୍ତି ଏଇ ଗୋବର୍ଦ୍ଧନ କିନ୍ତୁ ସେଇ ହରିଦାସ ଭିତରେ ଯିଏ ଅଛନ୍ତି ଉଦ୍ଧବ ସିଏ ଏଇ କଥା କହିଛନ୍ତି ଯେ ଏଇ କଣ ତତ୍ତ୍ୱ କଙ୍କର୍ଯ୍ୟ ମଳମ ଭୂତାନ ଅଳମ ଭୂତାନ ମାନେ ଭୃତ୍ୟତା ଭିତରେ ଶ୍ରେଷ୍ଠ ହେଉଛନ୍ତି ଭଗବାନ ସେ ଶ୍ରେଷ୍ଠ ଭୃତ୍ୟ ଭଗବାନ ସେ ସବୁଥିରେ ଶ୍ରେଷ୍ଠ ସେ କହୁଥିଲେ ତାଙ୍କ ସହିତ କେହି ସମାନ ହେଇପାରିବେ ନାହିଁ ରଜେ ପ୍ରସିଦ୍ଧମ ନବନୀତ ଚୌରମ ରଜେ ପ୍ରସିଦ୍ଧମ ନବନୀତ ଚୌରମ ଗୋପାଙ୍ଗନାନାଂ ଯଦୁକୋଳ ଚୌରମ ଅନେକ ଜନ୍ମ ଦିତ ପାପ ଚୌରମ ଅନେକ ଜନ୍ମ ଦିତ ପାପ ଚୌରା ଗଗନ୍ୟଂ ପୁରୁଷଂ ନମାମି ଚୌରା ଗଗନ୍ୟଂ ତେଣୁ ଯୋଉଥିରେ ଆପଣ ଦେଖନ୍ତୁ ଶ୍ରେଷ୍ଠ ହେବେ ସେ ଚୋରରେ ମଧ୍ୟ ଶ୍ରେଷ୍ଠ ନୃତ୍ୟରେ ଶ୍ରେଷ୍ଠ ସବୁଥିରେ ସେ ଶ୍ରେଷ୍ଠ ତେଣୁ ତାଙ୍କ ସହିତ କେହି ସମାନ ହେଇପାରିବେ ନାହିଁ କୌଣସି ଅବସ୍ଥାରେ କେହି ସମାନ ହେଇପାରିବେ ନାହିଁ ଯାହା ହଉ ଶ୍ରୀ ଭଗବାନ ସେ କହୁଛନ୍ତି ମୟୀ ଭୃତ୍ୟ ଉପାସ ମୁଁ ଆପଣଙ୍କ ଭୃତ୍ୟ ଅଛି ଆପଣଙ୍କର ଅଭୟ କରିବା କଣ ଅଛି ମୁଁ ଆପଣଙ୍କ ବାର୍ଦ୍ଧକ ଅବସ୍ଥା ଆସିଲେ କଣ ଅଛି ମୟୀ ଭୃତ୍ୟ ଉପାସ ନେଇ ଭଗତ ବିବୁଧାଦୟ ଆପଣଙ୍କର ଭଳି ଆପଣଙ୍କ ପାଇଁ ପାଖରେ ଯେତେ ଭୃତ୍ୟ ଅଛନ୍ତି ତାଙ୍କ ଭିତରେ ମୁଁ ହଉଛି ଭୃତ୍ୟ ମୁଁ ଭଗବାନ ଭୃତ୍ୟ ଖାଇକିରି ଆପଣଙ୍କର ଆଉ କଣ ଭୟ ଅଛି ଏବଂ ଆପଣ ରାଜା ହେଲେ ବିବୁଧାଦୟ ଯେତେ ଦେବତାମାନେ ଅଛନ୍ତି ଦେବତାଙ୍କର ଗୋଟେ ନାଁ ହଉଛି ବିବୁଧ ଅମର ବସ ବର୍ଣ୍ଣନା କରାଯାଇଛି ଅମରା ନିର୍ଜରା ଦେବା ତ୍ରିଦଶା ବିବୁଧା ସୁରା ସୁପର୍ବଣ ସୁମନସ ତ୍ରିଦିବସ ତ୍ରିଲୋକସ ଆମେ ପଢୁଥିଲୁ ସ୍କୁଲରେ ପଢିଲା ବେଳେ ଅଷ୍ଟମ ନବମରେ ପଢୁଥିଲୁ ସଂସ୍କୃତରେ ଏସବୁ ପଢୁଥିଲୁ ତେଣୁ ଆମେ ଜାଣିନଥିଲୁ ଯେ ଏଭଳି ସଂସ୍କୃତର ମାହାତ୍ମ ରହିଛି ଯାହା ହଉ ଦେବତା ଏଇସବୁ ଅମର କୋଷ ରହିଛି ସଂସ୍କୃତ ଶ୍ଳୋକ ଗୋଟିଏ ଗୋଟିଏ ଶ୍ଳୋକ ଗୋଟିଏ ଗୋଟିଏ ଅକ୍ଷରରେ ବହୁତ ଅର୍ଥ ରହିଛି ପ୍ରତି ଶ୍ଳୋକ ପ୍ରତି ଅକ୍ଷରରେ ନାନା ଅର୍ଥ କହେ ତେଣୁ ଏଇ ବିଭିନ୍ନ ଅର୍ଥକୁ ନେଇକରି ମହାପ୍ରଭୁ ଯୋଉ ଭାଗବତମର ପ୍ରଥମ ସ୍କନ୍ଧ ସପ୍ତମ ଅଧ୍ୟାୟରେ ଯୋଉ ପ୍ରସିଦ୍ଧ ଶ୍ଳୋକ ରହିଛନ୍ତି ଆତ୍ମାରାମ ଶ୍ଳୋକ 61 ଅର୍ଥ କରିଛନ୍ତି ପ୍ରତି ଶ୍ଳୋକ ପ୍ରତି ଅକ୍ଷରରେ ନାନା ଅର୍ଥ କହେ ତେଣୁ ଏ ଦେବତାମାନେ ମଧ୍ୟ ବଳିଂ ହରନ୍ତି ଅବନତା ତାଙ୍କର ଯୋଉ ଉପହାର ସବୁ ରହିଛି ସେ ଯୋଉ ପ୍ରଦାନ କରନ୍ତି ଅବନତ ଭାବରେ ସମ୍ଭ୍ରମ ସହିତ ମାନେ କଣ କଣ ସମ୍ମାନର ସହିତ ପ୍ରଦାନ କରନ୍ତି ବଳିଂ ହରଧି ହରନ୍ତି ଅବନତା ଦେବତାମାନେ ଯୋଉଠି ତାଙ୍କର ତାଙ୍କର ସବୁ ଉପହାର ପ୍ରଦାନ କରୁଛନ୍ତି କିମୁତାନ୍ୟ ନରାଧିପା ଆଉ ଅନ୍ୟ ମନୁଷ୍ୟମାନଙ୍କ କଥା କଣ କହିବା, ନରାଧିପ ଦେବତାମାନେ ଆସି ପ୍ରଦାନ କରୁଛନ୍ତି, ତାଙ୍କର ଉପହାର ପ୍ରଦାନ କରୁଛନ୍ତି। ଭାଗବତ ବିଭିନ୍ନ ସ୍ଥାନରେ ସେ ବର୍ଣ୍ଣନା କରାଯାଇଛି କେମିତି ଦେବତାମାନେ ସବୁ ଉପହାର ପ୍ରଦାନ କରୁଛନ୍ତି। ଦଶମ ସ୍କନ୍ଧ ପଚାଶ ଅଧ୍ୟାୟରେ ବର୍ଣ୍ଣନା କରାଯିବ ଯେ ଯେତେବେଳେ ଏଇ ମଥୁରାରେ ପ୍ରତିବର୍ଷ ଜରାସନ୍ଧ ଯେ କଂସର ଶ୍ୱଶୁର, କଂସର ଦୁଇ ପତ୍ନୀ ଥିଲେ ପ୍ରାପ୍ତି ଏବଂ ସିଦ୍ଧି। ଏଇ ଦୁଇ ପତ୍ନୀ ଜରାସନ୍ଧଙ୍କର କନ୍ୟା ଥିଲେ, ତେଣୁ କଂସ ଯେତେବେଳେ ମୃତ୍ୟୁ ହେଲେ ଭଗବାନ କଂସକୁ ହତ୍ୟା କରିଛନ୍ତି, ସେତେବେଳେ ଚାଲିଗଲେ ତାଙ୍କ ପିତା ମଗଧ, ମଗଧର ରାଜା ଜରାସନ୍ଧ ପ୍ରସିଦ୍ଧ ରାଜା ଥିଲେ। ଅଠର ଥର ଆକ୍ରମଣ କରିଛନ୍ତି କକା ଉପରେ, ମଥୁରା ଉପରେ ଅଠର ଥର ଆକ୍ରମଣ କରିଛନ୍ତି। ପ୍ରତି ଏଇ ମଥୁରା ଲୀଳାରେ ଏସବୁ ଆସିବ, ପ୍ରତିବର୍ଷ ଗୋଟେ ଯୁଦ୍ଧ ହବ। ଅବଶ୍ୟ ଭଗବାନ ବାଇଶ ବର୍ଷ ଏଠି ରହିଛନ୍ତି, ଏଗାର ବର୍ଷ ରହିଛନ୍ତି, ଏଠି ଲୀଳା କରିଛନ୍ତି, ତେଣୁ ତା ଭିତରେ ଅଠର ଥର ଆକ୍ରମଣ କରିଛନ୍ତି ଜରାସନ୍ଧ। ପ୍ରତିଥର ସେ ଆଣୁଥିଲେ କେତେ ସୈନ୍ୟ, ତେଇଶ ଅକ୍ଷୁଣୀ ସୈନ୍ୟ। ମହାଭାରତରେ ଅଠର ଅକ୍ଷୁଣୀ ସୈନ୍ୟ ଥିଲେ, ମହାଭାରତରେ ପାଣ୍ଡବ ମାନଙ୍କ ପକ୍ଷରେ ଥିଲେ ସାତ ଅକ୍ଷୁଣୀ ସୈନ୍ୟ ଏବଂ କୌରବ ମାନଙ୍କ ପକ୍ଷରେ ଥିଲେ ଏଗାର ଅକ୍ଷୁଣୀ ସୈନ୍ୟ। ଗୋଟାଏ ଅକ୍ଷୁଣୀ ସୈନ୍ୟ ହଉଛନ୍ତି କେତେ, ଦୁଇ ଲକ୍ଷ ଅଠର ହଜାର ସାତଶହ ସୈନ୍ୟ ହେଲେ ଗୋଟେ ଅକ୍ଷୁଣୀ ସୈନ୍ୟ। ତେଣୁ ଏହିଭଳି ଭାବରେ ତେଇଶ ଅକ୍ଷୁଣୀ ସୈନ୍ୟ ଆଣିକି ଆସୁଥିଲେ ଜରାସନ୍ଧ ପ୍ରତିବର୍ଷ ଆକ୍ରମଣ କରିବା ପାଇଁ ମଥୁରା ଉପରେ, ଏବଂ ପ୍ରତିବର୍ଷ ଭଗବାନ ତାଙ୍କୁ ପରାସ୍ତ କରି ତାଙ୍କର ସୈନ୍ୟମାନଙ୍କୁ ହତ୍ୟା କରନ୍ତି, ଭଗବାନ ତାଙ୍କର ସୈନ୍ୟମାନଙ୍କୁ ହତ୍ୟା କରନ୍ତି ଏବଂ ତାଙ୍କର ଯୋଉ ସବୁ ଆଭୂଷଣ ଇତ୍ୟାଦି ସବୁ ରହିଛି ସବୁ ନେଇକିରି ରାଜା ଉଗ୍ରସେନଙ୍କୁ ପ୍ରଦାନ କରନ୍ତି, ଉପହାର ପ୍ରଦାନ କରନ୍ତି। ତେଣୁ ଯେତେବେଳେ ଅନ୍ତିମ ଥର ଆସିଲେ, ଅଠର ଥର ଯେତେବେଳେ ଆସିଲେ ଆକ୍ରମଣ କରିବା ପାଇଁ ଜରାସନ୍ଧ, ସେତେବେଳେ ଭଗବାନ ସେଇ ସମୟରେ ଆଉ ଜଣେ ଆକ୍ରମଣକାରୀ ଆସିଥିଲେ କାଳ ଯବନ ମେଛ ଜଣେ, ତେଣୁ ସିଏ ଆସିଲେ ତିନି କୋଟି ସୈନ୍ୟ ଆଣିକି, ତିନି କୋଟି ସୈନ୍ୟ ଆଣିକି ଆସିଲେ। ଏବଂ କାଳ ଯବନ ସିଏ ଗୋଟେ ବରପ୍ରାପ୍ତ ହେଇଥିଲେ ଯେ ସିଏ ଯାହା ସହିତ ଯୁଦ୍ଧ କରିବେ ତାଙ୍କର ଅଧା ବଳ ସେ ପାଇଯିବେ, ତେଣୁ କାଳ ଯବନ କେହି ଜୟ କରିପାରିନଥିଲେ, ତେଣୁ ଭଗବାନ ସବୁ ଜାଣନ୍ତି। ତେଣୁ ଭଗବାନ କଣ କଲେ, କାଳ ଯବନ ଆସି ପହଞ୍ଚିଗଲେ, ତିନି କୋଟି ସୈନ୍ୟ ଆଣିକିରି ଆସି ପହଞ୍ଚିଗଲେ, ତେଣୁ ଭଗବାନ ମଥୁରାରୁ ଏକୁଟିଆ କୌଣସି ଅସ୍ତ୍ର ଧାରଣ ନ କରି ଚାଲିଗଲେ, ଚାଲି ଆସିଲେ, ବାହାରକୁ ଚାଲି ଆସିଲେ। ତେଣୁ ଯେତେବେଳେ କାଳ ଯବନ ଏ ସବୁ ଜାଣିଥିଲା ଭଗବାନ ତ ଏଇଭଳି ରୂପ ନାରଦ ମୁନି ଠାରୁ ଜାଣିଥିଲା, ତେଣୁ ସେ ଜାଣିପାରିଲା ଇଏ ହଉଛନ୍ତି କୃଷ୍ଣ, ଆଙ୍କୁ ମୁଁ ଯୁଦ୍ଧ କରିବି, ଆମର ସମସ୍ତେ ଯୁଦ୍ଧ କେହି ନାହାନ୍ତି, ଯୋଦ୍ଧା କେହି ନାହାନ୍ତି, ତେଣୁ ତାଙ୍କୁ ସେ ଆହ୍ୱାନ କଲା ଯୁଦ୍ଧ କରିବା ପାଇଁ। ଭଗବାନ ମୁଁ ତମ ସହ ଯୁଦ୍ଧ କରିବି କହି ଭୟରେ ପଳେଇ ଯାଉଛନ୍ତି। ଭଗବାନ ଯଦି ଯାଉଛନ୍ତି କାଳ ଯବନ ତାଙ୍କ ପଛରେ ଧାଉଁଛି, ଭଗବାନ ଯାଉଛନ୍ତି ତାଙ୍କର ଯେଉଁଭଳି ଭାବେ ବେଗ ରହିଛି ସେଭଳି ଭାବେ ଯାଉଛନ୍ତି, ଭଗବାନ ଏତେ ବ୍ୟସ୍ତ ହେଇକି ଯାଉନାହାନ୍ତି, ଧୀରେ ଧୀରେ ଯାଉଛନ୍ତି। କିନ୍ତୁ କାଳ ଯବନ ବହୁତ ଦ୍ରୁତ ଗତିରେ ଧୋଉଛି ତାକୁ ଛୁଇଁବା ପାଇଁ, ଛୁଇଁ ପାରୁନାହିଁ, ପ୍ରତି ପଦକ୍ଷେପ ଦେଖୁଛି ଦୁଇ ଆଙ୍ଗୁଳ କମିଯାଉଛି, ଆଉ ଟିକେ ଯୋଉ ସ୍ପିଡ୍ କରିଦେଲେ ଆଉ ଗୋଟେ ଗିଅର ଅଧିକା ବଢେଇଦେଲେ ତାକୁ ଛୁଇଁଦେବି, ଏଇଭଳିଆ ଭାବିକି ସେ ଦଉଛି। ତେଣୁ ଭଗବାନ ତାଙ୍କୁ ନେଇକି ପହଞ୍ଚିଗଲେ ଗୋଟେ ଗୁମ୍ଫାରେ, ଯୋଉଠି ଶୟନ କରିଥିଲେ ମୁଚୁକୁନ୍ଦ ରାଜା। ମୁଚୁକୁନ୍ଦ ରାଜା ହଉଛନ୍ତି ପ୍ରସିଦ୍ଧ ରାଜା, ଯେ କି ଏତେ ପ୍ରସିଦ୍ଧ ରାଜା ଥିଲେ ଦେବତାମାନଙ୍କ ସହିତ ସ୍ୱର୍ଗରେ ଦେବତାମାନଙ୍କ ସହିତ ମିଶି ଅସୁରମାନଙ୍କ ସହିତ ଯୁଦ୍ଧ କରୁଥିଲେ। ଅସୁରମାନେ ଯେତେବେଳେ ପରାସ୍ତ ହେଇଗଲେ ସେତେବେଳେ ଦେବତାମାନେ ଚାହିଁଲେ ଯେ ଆପଣ ଆମର ଯୋଉ କିଛି ବର ଗ୍ରହଣ କରନ୍ତୁ, ତେଣୁ ମୁଚୁକୁନ୍ଦ କହିଲେ ସେ ଆଉ ଯୁଦ୍ଧ କରିବା ପାଇଁ ଚାହୁଁନଥିଲେ, ତେଣୁ ସେ କହିଲେ ମୋତେ ଏଭଳି ନିଦ୍ରାର ବ୍ୟବସ୍ଥା କରନ୍ତୁ ମୋ ପାଇଁ, ମୋତେ କେହି ବ୍ୟାଘାତ କରିବେ ନାହିଁ, କାହିଁକି ନା ନିଦ୍ରାରେ ଶୋଇଥିଲା ବେଳେ ଯଦିଓ ସେ ଦେବତାମାନେ ତାଙ୍କୁ ବର ଦେବେ, ପୁଣି ଯଦି ଦେବତାମାନଙ୍କ ଉପରେ ଅସ୍ତ୍ରମାନେ ଆକ୍ରମଣ କରିବେ ସେ ମୋତେ ପୁଣି ଉଠେଇବେ, ତେଣୁ ସେ କହିଲେ ମୋତେ ଯେ ନିଦ୍ରାରେ ବ୍ୟାଘାତ କରିବ ସିଏ ଧ୍ୱଂସ ହେଇଯିବ। ଦେବତାମାନେ ସେ ବର ପ୍ରଦାନ କରିଥିଲେ, ଭଗବାନ ସେ ଜାଣନ୍ତି, ତେଣୁ ଭଗବାନ ସେ ଗୁମ୍ଫାକୁ ଯାଇ ପହଞ୍ଚି ଯାଇକିରି ସେ ଗୁମ୍ଫା ଭିତରେ ପହଞ୍ଚି ଯାଇକିରି ତାଙ୍କର ଯୋଉ ଉତ୍ତରୀ ରହିଛି ପିତବସ୍ତ୍ର, ପିତ ଉତ୍ତରୀକୁ ପକେଇଦେଲେ ତାଙ୍କ ଉପରେ, ପକେଇଦେଇ ଭଗବାନ ଲୁଚିଗଲେ, ଭଗବାନ ଛୁଟି, ଭଗବାନ ଏଇଠି ଅଛନ୍ତି ପୁଣି ମଧ୍ୟ ସେ ନାହାନ୍ତି। ଭଗବାନ ଏଭଳି ନାହାନ୍ତି, ପ୍ରକାଶ ସର୍ବସ୍ୟ ଯୋଗ ମାୟା ସମାବୃତ, मूढ़ोयम नाभि जानाति लोक महद मभ्यम भगवंतर भगवान एक कहे भगवान सब प्रकाशित हमें ना जदि भगवान सब अच्छा कि सब प्रकाशित हमें ना तेणु जो धाई नहीं आसिक देखला काल जगन देखला कि कृष्ण धाई नहीं आसे शुरू गोटे गईठा मारिदेला जो पद प्रहार कला से निद भांगा मुचुकुंद जो देखी चाकू खोली से सांगे सांगे जल पड़ी ध्वस हो गला तेणु मुचुकुंद आश्चर्य कौन ये घटना है भगवान आस स्वयं उपस्थित हेले सुखं सयामि निलये निजेपि सुखं सयामि निलये निजेपि नामानि कृष्ण प्रवदन्ति मर्त्या नामानि कृष्ण प्रवदन्ति मर्त्या तेने कृतं तन्मयतां व्रजन्ति तेने कृतं तन् गोविंद दामोदर माधवेदी गोविंद दामोदर माधवेदी बिल्लमंगल ठाकुर रचना करिसंदी सुखम सयाने सोईगिरी मध्ये भगवान प्राप्त हो जाती तार उदाहरण से केवल सयान करते अवश्य पूर्व पूर्व भगवान बहुत भक्त थे भगवान आराधना करिसंदी किंतु सोईला बेले भगवान आस उपस्थित हो गले भगवान कृपा एभली कृपा रही तेणु भगवान सहित आलोचना कला जो आसवे ये घटना आम कह उदेश घटना टी पूर्व भगवान जानते ये हम तेणु सी जो रही विश्व रूप विश्वकर्मा त्वष्टा पुत्र विश्वकर्मा विश्वकर्मा विश्व रूप एम सब त्वष्टा पुत्र तेणु विश्वकर्मा हूँ देवता मान शिल्पी सी स्मरण कर आक्रमण पूर्व स्मरण करते तेणु राताराति गोटे द्वारका नगरी तैयारीगला के द्वादश योजन रही छयानबे माइल पाखापाखि देश किलोमीटर द्वारका नगरी तैयारीगला तार जो रही सर्कमफरेन्स एरिया जो रही परिधि यही भाव में छयानबे द्वादश योजन बहुत सुंदर सब तार कारुकार्य सब रही नगरी निर्माण होती षोल हजार शहे आठ प्राणी षोल हजार शहे आठ महल रही सब रही से कई देवता मैंने सब प्रदान कर जो रही विबुधादय बाड़ी घरती सब वर्णना कर स्वर्ग देवता मैंने उपहार सब प्रदान कर दशम शब्द पचास अध्याय चौवन श्लोक एक कथा रही सुदर्मान पारिजात महेन्द्र कायनो धरे हरि भगवान को महेन्द्र देवता मान राजा इंद्र से प्रदान कर सुदर्मा सभा प्रदान कर पारिजात वृक्ष प्रदान कर सुदर्मा सभा एभरी जत्र चावस्थित मृत्यु मत्य धर्म न युजते जो रही सुदर्मा सभा एभरी रही जो सभा जो मैंने रुहती से मानकर मर्त्य धर्म प्राप्त होती ना मर्त्य धर्म कौन ना जो रही दशम शब्द एकस्तर अध्याय मतलब वर्णना कर सत्यंग षडुर्मय छा उर्मी रही बौद्ध जगत में सब असुविधा सब रही कौन कौन ना शोक मोह जरा मृत्यु क्षुधा पिपासा शोक मोह जरा मृत्यु क्षुधा पिपासा भागवत कथा चलिए सक बोलते कौन कथा भागवत कह तेनाली ये जो छी उर्मी रही जो रही समस्त पाखे रही सुधर्मा सभा इंद्र निजे प्रदान कर देवता मान सभा को प्रदान कर भगवान हरि को प्रदान कर भाव में बहुत देवता मान समस्ते वरुणदेव भगवान प्रदान करते दशम शब्द पचास अध्याय वर्णना करमयिक कन्ना वरुण हयान शुक्रान मनोजवान अष्टौ निधि पति कोषा लोकपाल ଇଯୋଦୟା ସମସ୍ତ ଲୋକପାଳ ମାନେ ତାଙ୍କର ଯୋଉ ବିଭୂତି ସବୁ ରହିଛି, ତାଙ୍କର ଯୋଉ ଶକ୍ତି ସବୁ ରହିଛି ପ୍ରଦାନ କରିଥିଲେ। ବରୁଣ ଦେବ କଣ ପ୍ରଦାନ କରିଥିଲେ ନା କେତେ ସାମୟିକ କର୍ଣ୍ଣା ବରୁଣ ହୟାନ ଶୁକ୍ଲା ମନୋଯବାନ କେତେ ସଂଖ୍ୟକ ହଜାର ନା କେତେ ସଂଖ୍ୟକ ଦେଇଥିଲେ ପ୍ରଦାନ କରିଥିଲେ ଏଇ ଘୋଡ଼ା ଯୋଉଙ୍କର ଘୋଡ଼ାର ଗୋଟିଏ ଗୋଟିଏ କର୍ଣ୍ଣ ହେଉଛି ଶ୍ୟାମ ବର୍ଣ୍ଣ ଶୁକ୍ଲା ଶୁକ୍ଳ ବର୍ଣ୍ଣର ଘୋଡ଼ାକୁ ପ୍ରଦାନ କରିଥିଲେ। ଯୋଉମାନଙ୍କର ମନୋଯବାନ ମାନେ ବହୁତ ଦ୍ରୁତ ଗତି ରହିଛି ଏସବୁ ପ୍ରଦାନ କରିଥିଲେ ଭଗବାନ ହରିଙ୍କୁ ପ୍ରଦାନ କରିଥିଲେ। ଅଷ୍ଟୌ ନିଧିପତି କୋତା ନିଧିପତି କହିଲେ କୁବେର ତାଙ୍କର ଯୋଉ ଅଷ୍ଟନିଧି ରହିଛି ଅଷ୍ଟନିଧି କଣ କଣ ନା ପଦ୍ମ ମହାପଦ୍ମ ମତ୍ସ୍ୟ କୂର୍ମ ଔଦକ ନୀଳ ମୁକୁନ୍ଦ ଏବଂ ଶଙ୍ଖ ଏସବୁ କଣ ମୁଁ ଜାଣିପାରୁ ନାହିଁ କିନ୍ତୁ ଏସବୁ ଅଷ୍ଟନିଧିକୁ ପ୍ରଦାନ କରିଥିଲେ ଭଗବାନ ପ୍ରଦାନ କରିଥିଲେ। ତେଣୁ ଏଇଭଳି ଭାବରେ ଲୋକପାଳ ଯେତେ ଲୋକପାଳ ଅଛନ୍ତି ସମସ୍ତେ ତାଙ୍କୁ ସବୁ ବିଭିନ୍ନ ଉପହାର ସବୁ ପ୍ରଦାନ କରିଛନ୍ତି ଭଗବାନ। ତେଣୁ ସେ କଥା ଏଠି କହୁଛନ୍ତି ବିବୁଧାଦାୟ ବଳି ଘରନ୍ତି ଅବନତା ପ୍ରଦାନ କରୁଛନ୍ତି ବହୁତ ସମ୍ମାନ ସହିତ ପ୍ରଦାନ କରୁଛନ୍ତି। ତେଣୁ କିମୁତାନି ନରାଧିପା ଆଉ ଅନ୍ୟ କଣ ମନୁଷ୍ୟମାନଙ୍କ କଥା କଣ କହିବା ଦେବତାମାନେ ସ୍ୱୟଂ ଆସି ସମର୍ପଣ କରୁଛନ୍ତି। ତେଣୁ ଯାହା ହଉ ଡିଷ୍ଟର୍ବାନ୍ସ ହଉଛି କଥା ହେଉଛି ବ୍ୟାଘାତ ହଉଛି ଏଇଭଳି ଭାବରେ ଦେଖିବା ଭଗବାନ ତାଙ୍କର ଭଗବାନଙ୍କର ଶରଣରେ ଗଲେ ଆଉ କୌଣସି ଭୟ ରହିବ ନାହିଁ। ତେଣୁ ଇଏ ଭଗବାନ ଭକ୍ତ ବତ୍ସତା ଭିତରେ ଗୋଟେ ଶ୍ଳୋକ ଗୀତ ଗାଇବା ପାଇଁ ଚାହୁଁଥିଲି ସମୟ ହେଇଯାଇଛି ତେଣୁ ଆମେ ସେଇ ଗୀତଟି ଗାଇବା। ତେଣୁ ଆମେ କହିବା କଥା ଯେ ଭଗବାନଙ୍କର ଶରଣରେ ଗଲେ ଆଉ ଭୟ ରହିବ ନାହିଁ। ଭଜମୂରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣାର ବିନ୍ଦରେ ଭଗବାନ ପାଦପଦ୍ମରେ ଗଲେ ଆଉ କୌଣସି ଭୟ ରହିବ ନାହିଁ। ତେଣୁ ଇଏ ଭଗବାନଙ୍କର ଭକ୍ତ ବତ୍ସତା ଏଭଳି ଭାବେ ରହିଛି। ଭଗବାନ ଭଗବତ ଗୀତାରେ କହୁଛନ୍ତି ଭଗବତ ଗୀତାରେ ସମସ୍ତ ଜ୍ଞାନ ପ୍ରଦାନ କଲେ ଅର୍ଜୁନକୁ କିନ୍ତୁ ଗୋଟିଏ ଜ୍ଞାନ ନିଜେ ପ୍ରଦାନ ନ କରି କହିଲେ ଅର୍ଜୁନ ତମେ ଏ ଜ୍ଞାନଟି ପ୍ରଦାନ କର। ଭଗବତ ନବ ଅଧ୍ୟାୟରେ ଭଗବାନ କହିଛନ୍ତି ଅର୍ଜୁନ କୌନ୍ତେୟ ପ୍ରତିଜାନି ନ ମେ ଭକ୍ତ ପ୍ରଣଶ୍ୟତି ଅର୍ଜୁନକୁ କହୁଛନ୍ତି ଏ କୁନ୍ତି ପୁତ୍ର ତମେ ଘୋଷଣା କର ଏ କଥାଟି ମୁଁ କହିବି ନାହିଁ ତମେ ଘୋଷଣା କର କୌନ୍ତେୟ ପ୍ରତିଜାନି ତମେ ପ୍ରତିଜ୍ଞା କରି କୁହ କଣ ନା ନ ମେ ଭକ୍ତ ପ୍ରଣଶ୍ୟତି ମୋର ଭକ୍ତ କେବଳ ବିନାଶ ହେବ ନାହିଁ ନ ମେ ଭକ୍ତ ପ୍ରଣଶ୍ୟତି। ତେଣୁ ଅର୍ଜୁନ କହିବେ ପ୍ରଭୁ ଆପଣ କହୁନାହାନ୍ତି ମୁଁ କହିଥିଲି ନା ମୋର ଦରକାର ପଡ଼ିଲେ ମୁଁ ମୋର କଥାକୁ ଭଙ୍ଗ କରିଦିଏ ମୋର ପ୍ରତିଜ୍ଞାକୁ ଭଙ୍ଗ କରିଦିଏ। ଯେଉଁଭଳି ଭାବରେ ମହାଭାରତ ଯୁଦ୍ଧରେ ଭଗବାନ ପ୍ରତିଜ୍ଞା କରିଥିଲେ ମୁଁ ଅସ୍ତ୍ର ଧାରଣ କରିବି ନାହିଁ କିନ୍ତୁ ଭଗବାନଙ୍କର ଭକ୍ତ ଭୀଷ୍ମଦେବ ଯିଏକି ଜଣେ ମହାଜନ ସେ ପ୍ରତିଜ୍ଞା କଲେ ଯେ ମୁଁ ଭଗବାନଙ୍କ ଅସ୍ତ୍ର ଧାରଣ କରେଇବି ନହେଲେ ଅର୍ଜୁନକୁ ହତ୍ୟା କରିବି। ତେଣୁ ଭଗବାନ ନିଜର ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦେଲେ ପ୍ରଥମ ଭାଗବତ ପ୍ରଥମ ସ୍କନ୍ଧ ନବମ ଅଧ୍ୟାୟରେ ଭୀଷ୍ମଦେବ ସେ କଥା କହୁଛନ୍ତି ଭଗବାନଙ୍କର ସରସଜ୍ଜା ଭୀଷ୍ମଦେବ ସରସଜ୍ଜାରେ ଥିଲେ ଭଗବାନ ପାଣ୍ଡବମାନଙ୍କୁ ଆସି ପହଞ୍ଚିଗଲେ ତାଙ୍କ ପାଖରେ ପାଖାପାଖି 40 ଦିନ ଥିଲା ଯଦି କୁହାଯାଏ ଥିଲେ ସେ ସରସଜ୍ଜାରେ 450 ବର୍ଷ ଥିଲା ହେଇଥିଲା ତାଙ୍କ ସେତେବେଳେ। ତେଣୁ ସେ ଏଇ ସବୁଟି କହିଛନ୍ତି ସ୍ୱନିଗମ ପାହାୟ ମତ ପ୍ରତିଜ୍ଞା ରୀତମ ଅଧିକତମ ଅବପ୍ଲୁତ ରଥସ୍ତୁ ଦ୍ରୁତ ରଥଚରଣ ଅଭ୍ୟାସ ଚଳତୁ ହନ୍ତୁମ ହରିଣୀବ ଗତୋତ୍ତରୀୟ ପ୍ରଭୁ ଆପଣ ନିଜ ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦେଲେ ମୋର ପ୍ରତିଜ୍ଞାଙ୍କୁ ରକ୍ଷା କରିବା ପାଇଁ ତେଣୁ ଭଗବାନ ନିଜେ ଡେଇଁ ପଡ଼ିଲେ ସେ ରଥରୁ ଡେଇଁ ପଡ଼ି ଗୋଟେ ରଥ ଚକା ଭଙ୍ଗା ରଥ ଚକାକୁ ଧରି ଭଗବାନ ନିଜେ ଧାଇଁଗଲେ ଭୀଷ୍ମଦେବଙ୍କୁ ହତ୍ୟା କରିବା ପାଇଁ ତାଙ୍କର ଉତ୍ତରି ତଳେ ପଡ଼ିଯାଉଥିଲା ଏ କଥା ରହିଛି ସମୟ ବି ହେଇଯାଉଛି। ତେଣୁ ଯାହା ହଉ ଏଇଭଳି ଭାବରେ ଭଗବାନ ଭଗବତ ଗୀତାରେ ନିଜେ ପ୍ରତିଜ୍ଞା ନ କରି ଅର୍ଜୁନକୁ କହିଲେ ଅର୍ଜୁନ ତମେ ପ୍ରତିଜ୍ଞା କର କୌନ୍ତେୟ ପ୍ରତିଜ୍ଞାନି ନ ମେ ଭକ୍ତ ପ୍ରଣଶ୍ୟତି ଭଗବାନ ଭକ୍ତ କେବେ ବିନାଶ ହେବ ନାହିଁ ଏ ଅଧିକ ବିଶ୍ୱାସ ଆମେ ସ୍ଥାପନ କରିବା। ଭଗବାନ କହିଲେ ଆମେ କାଳେ କହିବା ଭଗବାନ କହିଲେ ଭଗବାନ ତାଙ୍କ କଥାକୁ ଭଙ୍ଗ କରିଦିଅନ୍ତି ନ ପାର ଏହା ନିରବଧ ସଜା ଗୋପୀମାନଙ୍କ ପାଖରେ କହିଲେ ମୋର ପ୍ରତିଜ୍ଞାକୁ ରକ୍ଷା କରିପାରୁ ନାହିଁ କିନ୍ତୁ ଭଗବାନଙ୍କର ଭକ୍ତ ଯଦି ପ୍ରତିଜ୍ଞା କରିବେ ତାହେଲେ ଭଗବାନ ସେଇଟାକୁ ରକ୍ଷା କରିବେ ନିଶ୍ଚିତ ଭାବରେ। ତେଣୁ କେବଳ ଯେ ରକ୍ଷା କରିଥିଲେ ଜରାସନ୍ଧକୁ ରକ୍ଷା କରି କଣ ନା ଯୋଉ ଉଗ୍ରସେନକୁ ରକ୍ଷା କଲେ ତାହା ନୁହଁ ସମସ୍ତ ଭକ୍ତବାନ ଆମେ ସବୁ ଭଗବାନ ଭକ୍ତ ତେଣୁ ଇଏ ବିଶ୍ୱାସ ରଖିସାରିଛି ବିଶ୍ୱାସ ଏ ଷଡ଼ିର ଶରଣାଗତି ଗୋଟେ ଶରଣାଗତି ଭଗବାନଙ୍କୁ ରକ୍ଷା କରିବେ ସବୁ ପରିସ୍ଥିତିରେ ରକ୍ଷା କରିବେ ତେଣୁ ଭଗବାନ ନିଜେ ଲୀଳା କରୁଥିଲେ ତାଙ୍କୁ ରକ୍ଷା କରିଥିଲେ ଭଗବାନ ଲୀଳା ନ କଲେ ମଧ୍ୟ ଭଗବାନ ମଧ୍ୟ ରହିଛନ୍ତି ଏବଂ ଭଗବାନଙ୍କ ଶରଣରେ ଯଦି ଯିବା ଭଗବାନ ଆମକୁ ମଧ୍ୟ ରକ୍ଷା କରିବେ ଏ ବିଶ୍ୱାସ ମଧ୍ୟ ଆମର ରଖିବା କଥା ଭଗବାନ ଆମକୁ ରକ୍ଷା କରିବେ ରଚନା କରିଛନ୍ତି ଭକତ ନିମନ୍ତେ ତୋର ଶଙ୍କ ଚକ୍ର ଚିହ୍ନ ଶଙ୍ଖ ଚକ୍ର ଚିହ୍ନ ଏଭଳି ଭାବରେ ଭଗବାନ ଭକ୍ତ ତାଙ୍କୁ ରକ୍ଷା କରନ୍ତି ଧେନୁ ପଛେ ପଛେ ଭକତ ପଛରେ ଏଇଭଳି ଭାବରେ ଭଗବାନ ଯଦିଓ ଭଗବାନ କେହି ଗୁପ୍ତ ନୁହନ୍ତି ଏ ଭଗବାନ କାହାର ଗୁପ୍ତ ନୁହନ୍ତି ସମସ୍ତେ ଭଗବାନ ଗୁପ୍ତ କିନ୍ତୁ ଭଗବାନ କାହାର ଗୁପ୍ତ ନୁହନ୍ତି କିନ୍ତୁ ଭଗବାନ ତାଙ୍କର ନୃତ୍ୟର ମୃତ୍ୟୁ ହେଇଯାନ୍ତି ଇଏ ହେଉଛି ଭଗବାନଙ୍କର ଭକ୍ତ ବତ୍ସଳତା ଅହମ୍ ଭକ୍ତ ପରାଧୀନ ଭାଗବତମ ନବମ ସ୍କନ୍ଧରେ ଏ କଥା ଆସିବ ଦୁର୍ବାସଙ୍କୁ ଭଗବାନ କହୁଛନ୍ତି ମୁଁ ଭକ୍ତର ଅଧୀନ ଭକ୍ତର ପରାଧୀନ ଭକ୍ତ ପାଇଁ ସେ ଭଗବାନ ସବୁକିଛି କରିପାରନ୍ତି ଏଭଳି ଭାବରେ ଅନେକ ଉଦାହରଣ ରହିଛି ଆମର ସମୟ ହେଇଯାଇଛି ତେଣୁ କଥା ବିଶ୍ରାମ ଦେବା ପୂର୍ବରୁ ପଚାରିବା ଆମର କିଛି କୋଉ ତ୍ରୁଟି ରହିଯାଇଛି ବା କିଛି ସନ୍ଦେହ ରହିଛି ବା କିଛି ପ୍ରଶ୍ନ ରହିଛି ଆମେ